नमो भगवते वासुदेवाय। श्रीमद् भागवतम दशम स्कंद 26 अध्याय मन श्रवण करुथिले कि भली नंद महाराज गर्गाचार्यंगर वचन जो सार थिले तस्मत नंद कुमार एम नारायण समगुणे। हे नंद, तुम्हारे कुमार तुम्हारे पुत्र नारायण समान गुण। नंद महाराज बुझुथिले जे नारायण कृष्ण देहरे आवेश हुंते, ऐश्वर्य भावना उदित केवे तांग मन भितर, जो माने माधुर्य प्रेम रे बा माधुर्य रसरे युक्त हुंते तांग पाखरे ऐश्वर्य उदित हबनी। से वृंदावन केवे ऐश्वर्य उदित हुए ना, मथुरा रे वृंदावन रे ऐश्वर्य माधुर्य द्वारा ऐश्वर्य आच्छादित है किछि, कारण सब भगवान निकट रही, भगवान निकट माधुर्य भी अच्छी ऐश्वर्य भी अच्छी, किंतु वृंदावन जो भक्त मैंने रही जो भावना जो स्वरूप स्थिति हिसाब से रस हिसाब से ऐश्वर्यटा कभर रही आच्छादित रही माधुर्य द्वारा, आ मथुरा द्वारा कैसे माधुर्यटा आच्छादित हो जाए ऐश्वर्य द्वारा, भगवान जो षड़ ऐश्वर्य अच्छी ताद्वारा आच्छादित हो जाए माधुर्य। भगवान माधुर्य कौन ब्रजपुर श्याम सुंदर दिभुज मुरलीधर नटबर वेणुकर वेणु निश्चित थी नटबर नट अर्थ जो नृत्य करती नृत्य करती सब बड़ा आनंद ब्रजरे साउंडाजी कौन मिले टाणी कथा सांग बड़ा ब्रजरे समस्ते आनंद रुहत कहीं स्वरूप धर्म जीव गोस्वामी भक्ति सन्दर्भ से जिनस रचना करते सरी कृष्ण सन्दर्भ स्वरूप स्थित समस्ते रुहत भगवान जमती आविर्भाव ठार आरंभ कर समस्त लीला हूँ चिन्मय चित शक्ति आश्रय हुए स्वरूप शक्ति हुए परिकर मान से तेना से युक्ति कर सन्दर्भ आणिक बहुत सुंदर कथा कहते विरह कहीं आस बेले बेले देखा जा सखा मैंने बहुत क्रंदन करपी मैंने बहुत क्रंदन कर आनंद बाधा हालां लगुव ना ना ये प्रेम परिपाटी वैचित्रता तेणु से विरह को दुख को जमीन विश्वनाथ चक्रवर्ती चक्रवर्ती ठाकुर आदि आचार्य मैंने जीवक समय आचार्य मैंने विरहटा कौन दे विरह भक्ति प्रेम वर्धक प्रेम को बढ़ेबार साहय कै से उदाहरण दौरान जो भाई यदि अंधकार न था आलोकर महिमा किए जदि तृष्णा न रही जलर स्वादु किए जान परिकर मान वैचित्रता प्रेम वैचित्रता जो भेरने प्रेम को आस्वादन करने प्रभु इच्छा सब हुए जगमाय इच्छा समस्त आनंद रुहति प्रजर माधुर्य हूँ कौन नटवर सब नटवर सब नृत्य करती जिते बड़े गमनटा हो नृत्य वाणी सब बड़े कृष्ण जाऊे छोट पा मैंने देखते जो छोट पा मैंने सब रास्त जाऊ गोड़ हाथ ओडिया गोटे कहते गोड़ हाथ कथ कौच कि माँ बाप मान कहते गोड़ हाथ कथ कौच कि मैंने कौन करते से जा भांगि पकाते हेणे डे पड़ते से गोटे गोडे गोटे गोईठा मार दौथे कौन अच्छे आनंदटा अच्छे मनुष्य जो जौवन अवस्था आसी तार सब आनंद को लुटि नहीं हो कम गोटे आउट आनंद से आनंद पचरे गोड़ हो कौन से कम जो तार हृद रोग जीवन एट गोटे बड़ रोग ना हार्ट डिजीज जो हार्ट डिजीज ये हार्ट मरी जा गोटे हार्ट डिजीज नुहे मरण तो जो दिन हम सीता मरीगल गोटे स्ट्रोक मारे मरीगल पेन गला हार्ट डिजीज हृद रोग यहाँ हूँ कामना जीव को सुख दिना सुख दे था भगवान कही था आद्यंत बंत कंते नती ईश्वर मत बुद्धा कर शरीर मिली मैं आड हो दिखाई शरीर जो जहाँ जो शरीर दिखाई इतर शरीर मान बहुत सुंदर सी गोमाता चरला बेल देखुली मत देख भल लगुला से कालियासन बोल था देख ली देख गोमाता आकर्षण ना क्या प्रति तार अपोजिट ଲିଙ୍ଗର ତାଙ୍କର ସ୍ୱାମୀ ଭଳି ତାଙ୍କର ସେ ପୁରୁଷ ସ୍ତ୍ରୀ ଯେମିତି ବୃଷଭ ଇଏ ହେଉଛନ୍ତି ଗୋମାତା, ସେ କେବେ ତାଙ୍କୁ ଅନଉଇ ନାହାନ୍ତି କୌଣସି ନାହିଁ ଅନିଚ୍ଛା ସତ୍ତ୍ୱେ। ସେ ଭାଗବତରେ କେଉଁଠି କେଉଁ ଟିକାରେ ପଢ଼ୁଥିଲେ ଲେଖା ହେଇଛନ୍ତି ଗୋମାତା ଅନିଚ୍ଛା ସତ୍ତ୍ୱେ ଗର୍ଭଧାରଣ, କାରଣ ଗୋ ସୃଷ୍ଟିଟା ହବ ନା, ମାନେ ତାଙ୍କର କୌଣସି ଆକର୍ଷଣ ନାହିଁ, ନା ଗର୍ଭଧାରଣ ପୂର୍ବରୁ ନା ଗର୍ଭଧାରଣ ପରେ କିଛି ନାହିଁ, କେବଳ ସେଇ ମୁହୂର୍ତ୍ତଟା କେବଳ ଅନିଚ୍ଛା ସତ୍ତ୍ୱେ ଭଗବାନଙ୍କର ଗୋ ସୃଷ୍ଟି ହବ ବୋଲି ଆସନ୍ତି। ଏତେ ପବିତ୍ର ହେଇଥିବେ ତାଙ୍କ ମନ ଭିତରେ କିଛି କୌଣସି ଗାଈ କରି ଦେଖିବ ଅଲଗା କୌଣସି ଭାବନା ନାହିଁ, ତାଙ୍କର ବସିଛା ବାସ ମାନେ ନିଜେ ଭୋଜନ କଲେ ନିଜେ ବାସ ରହିଲେ ଚର୍ବଣ କଲେ ରହିଲେ, କୌଣସି ଭାବନା କିଛି ତାଙ୍କର ନାହିଁ। ଅଲଗା ଯେଉଁ ଜୀବ ଗୁଡ଼ାକ ସବୁ ଅଛନ୍ତି ତାଙ୍କ ଭିତରେ, ଯେମିତି ପକ୍ଷୀମାନଙ୍କ ଭିତରେ, ସେ ତାଙ୍କ ଭିତରେ କିଛି ରିଲେସନସିପ୍ ଦେଖିପାରିବ, ସେ ତାକୁ ମାନେ କ'ଣ କୁହାଯିବ, ବହୁତ ପକ୍ଷୀମାନେ ଜୀବମାନଙ୍କ ଭିତରେ ବି ବହୁତ ଭେରାଇଟିର ଅଛନ୍ତି ଜୀବ। ମନୁଷ୍ୟକୁ ଯେଉଁ ଦିଆହେଇଛି ମନୁଷ୍ୟକୁ ଗୋଟେ ପୁରା ଇଣ୍ଡିପେଣ୍ଡେଣ୍ଟ ନେଚର ଦିଆହେଇଛି ଏ ବିଶେଷ କରି ଭୋଗିବା ପାଇଁ, ସେଥିପାଇଁ ଭକ୍ତି ଯୋଗରେ ଆମେ ଯେଉଁ ଆସୁଛେ ନା, ଆମ ପାଇଁ ଏଇଟା ଗୋଟେ ବଡ଼ ଚ୍ୟାଲେଞ୍ଜ, ଏଇଟା ଗୋଟେ ବହୁତ ବଡ଼, କିନ୍ତୁ କେବଳ ଆମେ ଗୋଟେ ଆଶ୍ରୟ ନେଉଛେ, କେବଳ ଭଗବାନଙ୍କର ଆଶ୍ରୟ, ଭକ୍ତର ଆଶ୍ରୟ, ମହାପ୍ରଭୁଙ୍କର ଆଶ୍ରୟ ନେଇ କେବଳ ଆମେ ବଞ୍ଚି ରହିପାରିବା। ଏଇଟା ତ ହୃଦ ରୋଗ, ଏଇଟା ଶରୀର ସହିତ ରହିଛି, ଏତିକି ହେଉଛି ପାର୍ଥକ୍ୟ, ଜଣେ ବିଜୟ କରିବା ପାଇଁ ପଥରେ ଚାଲିଛି ଆଉ ଜଣେ ପରାସ୍ତ ହେଇଯାଉଛି, ଦୁଇଟା ଜିନିଷ। ଆଉ ତୁ ଛାଡ଼ିଦେଲେ ହବନି, ତୁମେ ଛାଡ଼ିଦେଲେ ତୁମେ ଯିଏ ଭୋଗିଲା ସେ କ'ଣ ଛାଡ଼ିଦେଲା କି, ସେ ଭାବରେ ମୁଁ ଯିଏ ଭୋଗିଲା ତାର ସେ ଇମ୍ପ୍ରେସନ୍ସଟା ଭାବନାଟା ମନ ଭିତରେ ରହିଲା, ସେଟା ଯିବନି କେବେ, ସେଟା ସ୍ୱରୂପ ଅବସ୍ଥାରେ ଗୋଟେ ବିକୃତ ଅବସ୍ଥାଟା ହେଇଛି ନା, ପ୍ରେମର ଏଇଟା ବିକୃତ ଅବସ୍ଥା ହେଇଛି ନା କାମନାଟା। ଆମର ମୁଖ୍ୟ ଲକ୍ଷ୍ୟ କାମନା ପ୍ରେମଟା କେମିତି ଜାଗ୍ରତ କରିବା, କାମନାଟାକୁ କେମିତି ବାହାର କରିବା, ସେଟା ସେଟା କେବେ ହେଇପାରିବନି, ବିଭିନ୍ନ ଫର୍ମରେ ଆସିକି ପହଞ୍ଚିବ। ଆମର ମୁଖ୍ୟ ଜିନିଷ ହେଲା ଭଗବତ ଭକ୍ତିଟା, ପ୍ରେମଟା କେମିତି ଆମେ ପ୍ରାପ୍ତ ହେବା। ଆମେ ଜ୍ଞାନୀ ଯୋଗୀ ଭଳି ନୁହେଁ, ଏଇଟା ଖାଇବା ସେଟା ଖାଇବା ଏମିତି କରିବା ସେମିତି କରିବା, ତାପରେ ସେମାନେ ବହୁତ ଫୋକସ୍ ଦିଅନ୍ତି, ଆଉ ସେଟା କିଛି ଦିନ ତୁମକୁ ସହାରା ଦେଇପାରିବ, କିଛି ଦିନ ତୁମକୁ ହେଲ୍ପ କରିବ, କିନ୍ତୁ ହୃଦୟ ଭିତରୁ ଯିବନି, ଏଇଟା ହୃଦରୋଗ। ପ୍ରେମ ଯେଉଁ ଅଛି ସେଟା ସମ୍ପୂର୍ଣ୍ଣ, ଯେଉଁ ଭଗବାନଙ୍କର ଚିତ୍ ବୃତ୍ତି ସ୍ୱରୂପ ବୃତ୍ତିଟା ଆସିଗଲେ ଆନନ୍ଦ। ଏଇ କଥାରେ ମୁଁ କହୁଥିଲି, ପିଲାଟି କାହିଁ ତା ହାତ ଗୋଡ଼ ଗୁଡ଼ା କାହିଁ ଏମିତି ଗଡ଼ୁଛି, ତା ସ୍ୱରରେ କାମ ଆସିନି, ତାର ଆନନ୍ଦ ସବୁ ଅଙ୍ଗରେ ଆନନ୍ଦ, ତା ଆଖି ତଳେ ଦେଖିବ ହସିବ, ତା ଓଠ ଦେଖିବ ଚାଲିବ କଥା କହିବ, ସବୁବେଳେ ଆନନ୍ଦ ତାର ଅଛି। ଏତ ଶରୀରର ଧର୍ମ ତାକୁ କିଏ କ'ଣ ରୋକିପାରିବେ କି, କିଏ ରୋକିପାରିବେନି, କିନ୍ତୁ ଏଇ ଯେଉଁ ଆନନ୍ଦଟା ବ୍ରଜରେ ନଟବର, ସେଥିପାଇଁ କୃଷ୍ଣ ସବୁବେଳେ ନଟବର, ସମସ୍ତ ସଖା ମାନେ ସବୁବେଳେ ଆନନ୍ଦ, ପ୍ରତି ଅଙ୍ଗରେ ଆନନ୍ଦ, ଆନନ୍ଦ ଯେତେବେଳେ ଆନନ୍ଦଟା ଆସୁଛି ତାର ସବୁ ଅଙ୍ଗର ସ୍ୱଭାବଟା ଅଲଗା ହେଇଯିବ, ତାର ଚକ୍ଷୁ, ତାର ନାସିକା, ତାର ଓଷ୍ଠ, ଶରୀରରେ ଗୋଟେ କୁହନ୍ତି ତାର ଫୁର୍ତ୍ତି ଭାବନା ଗୋଟେ ଆସେ, ଆନନ୍ଦଟା ଗୋଟେ ଜିନିଷର ଆନନ୍ଦ ନାହିଁ ମାନେ ସେ ବ୍ୟକ୍ତିର ଆନନ୍ଦ ନାହିଁ ମାନେ ତାର କ'ଣ କୁହ ଜୀବନର ରସକୁ ଶୁଖିକି ନେଇଯାଉଛି, ତାର ଗୋଟେ ଚିନ୍ତା, ସେ ଲେଖିଲେ ନୀତିକାର ଲେଖିଲେ ନା, ଚିନ୍ତା ଚିତା ଦ୍ୱୟରେ ଏବ ଚିନ୍ତା ଏବ ଗରିଗସି, ଚିତା ଏ ରାଧାରାଣୀ କଥାରେ ସେ ଲେଖିଛନ୍ତି, ସେ ପଢ଼ୁଥିଲି ଥରେ ସେ ବୀର କଥାରେ ସେ ଲେଖିଛନ୍ତି, କାହିଁକି ରାଧାରାଣୀ ପତଳା ହେଇଗଲେ, ଚିନ୍ତା ଚିତା ଦ୍ୱୟରେ ମଧ୍ୟ ଚିନ୍ତା ଏବ ଗରିଅସି, ଚିତା ଦହତି ସଜୀବମ, ସରି ଚିତା ଦହତି ନିର୍ଜୀବମ, ଚିନ୍ତା ଦହତି ସଜୀବ, ରୋଗଟା କାହିଁକି ହୁଏ ଆଉ ମଣିଷକୁ ଚିନ୍ତା ଯୋଗୁଁ ନା, ବେଶୀ ଆଉ ପ୍ରାରବ୍ଧ ତ ରହିଛି, ଏଗୁଡ଼ା ସବୁ ଏକ୍ସଟ୍ରା ପ୍ରାରବ୍ଧ ଉପରେ ବି ମଣିଷ ଏକ୍ସଟ୍ରା, ମୁଁ ସଂସାରକୁ ମ୍ୟାନେଜ୍ କରିବି, ମୁଁ ଚଳେଇବି, ମୁଁ ସବୁ ଠିକ୍ କରିଦେବି, କମା ବେଳେ ବୁଝୁଛ ନା ନାହିଁ, ମୁଁ ସବୁ କରିଦେବି, ସେଇଟା ହେଲା ତୁମର, ଆରେ ଭାଇ ସବୁ କର୍ମଫଳ ନେଇକି ଆସିଛନ୍ତି ଯିବ, ତୁମେ ଯଦି ଭକ୍ତ ଏଇଟା ବୁଝିପାରିବନି ତୁମେ ହଇରାଣ ହବ, ସବୁ ଜୀବର ତା କର୍ମଫଳ ଅଛି। ଦୁର୍ଯ୍ୟୋଧନ କେତେ ଲୋକ ବୁଝେଇଲେ, ସଂସାର ବଡ଼ ବଡ଼ ଲୋକ ବୁଝିଲେ, ବାପା ଏଇ କାମଟା କର, ସେ କଲା, ସେ କରିବନି, ସେ କା ବୁଦ୍ଧରେ ଚାଲିଲାନି, ତା ବୁଦ୍ଧରେ ଚାଲିଲା, କାହିଁ ତା କର୍ମଫଳ ଭୋଗିବାର ଅଛି ନା, ସଂସାର ସାଧୁମାନେ ସେଥିପାଇଁ ବେଶୀ ଉପଦେଶ ଦେଇଦେଲେ ଚୁପଚାପ ରହିବେ, କାହିଁ ସମସ୍ତଙ୍କ ନିଜର ନିଜର କର୍ମଫଳ ଅଛି, ସେ ସେଇ ହିସାବରେ ଭୋଗିବେ, ଆଉ ତାର କେବଳ ଗୋଟିଏ ବୁଦ୍ଧି ଅଛି, ସେ ଯଦି କେବଳ ଭଗବାନଙ୍କୁ ସାଧୁଙ୍କୁ ଆଶ୍ରୟ କରି ସାଧୁଙ୍କ କଥାଟା ମାନିକି ସେ ପଳେଇ ଆସିଲା ପଥକୁ, ତାହେଲେ ସେ କିଛି ଆଇଡିଆ ଚେଞ୍ଜ କରିପାରିଲେ କରିପାରିଲେ, ନହେଲେ ତାର ନିଜର କିଛି ରହିଲା ସବୁବେଳେ ଭୋଗିବ, ତାର କର୍ମଫଳ ତାକୁ ସେ ବୁଦ୍ଧିରେ ଦେଖା ହବ। ଆଉ ଶରଣାଗତରେ କ'ଣ, ତାକୁ ଯେଉଁ ବୁଦ୍ଧି ଦେଖା ହଉଛି ତା ବୁଦ୍ଧିଟାକୁ ଡିଫିଟ୍ କରାହବ, ସାଧୁ କହିବ ନା ଏଇଟା କରନି ବାପା ଭଗବାନଙ୍କ ଶରଣ ନେ, ସେଟା ଯଦି ମାନିଲା ତାହେଲେ ହବ, ନ ମାନିଲା ତାର ଗଲା ଆସି ତାକୁ ଭୋଗିବ। ଆଉ ରୋଗ ଗୁଡ଼ା ଲୋକ ଗୁଡ଼ାଙ୍କ ରୋଗର କାରଣ କ'ଣ, ବର୍ତ୍ତମାନ ଯେଉଁ କର୍ମଫଳ ଉପରେ ଏକ୍ସଟ୍ରା ଏଗୁଡ଼ା ଆସୁ, ମୁଁ ତ ଏକ୍ସଟ୍ରା ବୋଲି ଭାବୁଛି। ମଣିଷ ପାଇଁ ଏତେ ମେଡ଼ିକାଲ ନଥିଲା ତ କେବେ, ଆମେ ଛୋଟ ପିଲାବେଳେ କେଉଁଠି ଥିଲା ମେଡ଼ିକାଲ? କିଏ କିଏ କଟକ ମେଡ଼ିକାଲକୁ ଆସେ? ମୁଁ ଗାଁରେ ସେଗୁଡ଼ା ଔଷଧଗୁଡ଼ା ଦିଆଯାଏ, ଗାଉଁଲି ଔଷଧ। ଅତି ବେଶୀରେ ଡାଇରିଆ ଫାଇରିଆ ହେଲେ ତାକୁ ନେଇକି ଗୋଟେ ସାଲାଇନ୍ ଫାଲାଇନ୍ ଦିଅନ୍ତି, ଚିନି ଲୁଣ ପାଣି କାମ କଲେ ତ ମରିଗଲା, ମରିଗଲା ଗଲା, ମରିବ ତ ଯେଉଁଦିନ ହେଲା ଆଉ କ'ଣ। କିନ୍ତୁ ଗାଁ ଗାଁ ସବୁଆଡ଼େ କ'ଣ ହେଟା କ'ଣ ହେଟା ହେଇଛି? ନର୍ସିଂ ହୋମ୍, ଛୋଟ ଗାଁ ଗୁଡ଼ା କାହିଁକି ଏତେ ରୋଗ ହେଇଗଲେ? କାମନା ସହିତ ଚିନ୍ତାର ସମ୍ପର୍କ ରହିଛି। ଭକ୍ତିର ବି ସେ ନା, ଭକ୍ତିଟା କ'ଣ ସେ ନୁହେଁ କି ତୁମେ ଯଦି ଶୁଦ୍ଧ ଭକ୍ତିର କାମନା କଲ, ତୁମ ଚିନ୍ତନଟା ସବୁବେଳେ ଶୁଭ ଚିନ୍ତନ ରହିବ। ତ ଭକ୍ତି କାମନା କରୁଛ ନା, ମୁଁ କେମିତି ଭଗବାନଙ୍କୁ ସୁଖରେ ରଖିବି, ଗୁରୁକୃଷ୍ଣଙ୍କୁ ସୁଖରେ ରଖିବି, ବୈଷ୍ଣବମାନଙ୍କର ସେବା ମୁଁ କରିବି, ତୁମର ଶୁଭ ଚିନ୍ତନ ଆସିବ। ତୋର ଯଦି କାମନା ଗୋଟେ ସବୁବେଳେ ରହୁଛି, ମୋର ଏଟା ହଉନି, ମୋର ସେଟା ହଉନି, ମୋର ଏଟା ଚିନ୍ତନ ବି ଅଶୁଭ ଆସିବ, କାହିଁକି ତୁମେ ସେଟା ଗୋଟେ କାମନା ନା? ଭକ୍ତି ବିରୋଧୀ ଯେତେ ଜିନିଷ ସେଟା ସବୁ କାମନାରେ ଯିବ, ସବୁ କାମନା। ମୋର ଏଇଟା ହେଇପାରିଲାନି, ଏମିତି ହବ, ଏଇଟା ଲାଇଫଟା ଏହା ଜିନିଷ। ଆରେ ଭାଇ କିଛି ଚିନ୍ତା ହିଁ କରିବାର ନାହିଁ, ଆଗେ ଗୋଟେ ଶୁଭ କାମନା ଯୋଉ ଉଦୟ ହବ କେବଳ ଭକ୍ତି ଉପରେ ଫୋକସ୍ କଲେ, ଆଚାର୍ଯ୍ୟମାନଙ୍କର ପ୍ରିନ୍ସିପଲ୍ ଉପରେ ଆମେ ଫୋକସ୍ କରିବା, ତାପରେ ଆଉ ସବୁ ଚିତ୍ର ସ୍ଥିର କେମିତି ହବ? ଭକ୍ତିର ବି ଚିତ୍ର ସ୍ଥିରଟା କେମିତି ହବ? ଯେ ଜଣେ ଅସନ୍ତୋଷ ରହିଲା ତା ନଷ୍ଟ ହେଇଯିବ ସବୁବେଳେ, ଭୋଜନରେ ଭଜନରେ ଯେଉଁଥିରେ ଯେଉଁଟା ଚେଷ୍ଟା କରିବା, ତାପରେ ଈଶ୍ୱରଙ୍କ ଉପରେ ଛାଡ଼ିଦେବା, ପ୍ରଭୁ ଯାହା କରିପାରିବ ମୁଁ କ'ଣ କରିପାରିବି? ସେଥିପାଇଁ ଏ ଯୋଉ ଏ କଥା ମୁଁ ଏଠି ପଳେଇ ଆସିଲିଣି, ଏ ଯୋଉ ରୋଗ ଗୁଡା ହଉଛି କାହିଁକି ନା ଅତ୍ୟନ୍ତ ଚିନ୍ତା, ଅତ୍ୟନ୍ତ ଏ ଆଧାରଣୀ କଥାରେ ସେ ଲେଖୁଛନ୍ତି। ଏ ଆନନ୍ଦ ଯୋଉ କୃଷ୍ଣ ଏତେ ଆନନ୍ଦ ରହୁଥିଲେ, ବ୍ରଜବାସୀମାନେ ଏତେ ଆନନ୍ଦ ରହୁଥିଲେ, ଏଇଟା ହଉଛି ମାଧୁର୍ଯ୍ୟ। ଐଶ୍ୱର୍ଯ୍ୟରେ ଗମ୍ଭୀର୍ଯ୍ୟତା ଅଛି, ଦାୟିତ୍ୱ ବହୁତ କ'ଣ ଯାକ ଯାଏ, ନିଜର ସମାଜ ଧର୍ମ କର୍ତ୍ତବ୍ୟ ସବୁ ପ୍ରତି ଧ୍ୟାନ, ବ୍ରଜରେ ଏସବୁ ଜିନିଷ କିଛି ନାହିଁ। ମାଧୁର୍ଯ୍ୟରେ ଥିଲେ ବୋଲି କୃଷ୍ଣ ଛାଡ଼ ଦେଇକି ପଳେଇଲେ, କାହାକୁ? ନନ୍ଦ ଯଶୋଦା ସମସ୍ତଙ୍କୁ ଛାଡ଼ ଦେଇ ପଳେଇଲେ। ଐଶ୍ୱର୍ଯ୍ୟରେ ତୁମର ଏଟା କରିପାରିବନି, ତୁମେ ବୁଝେଇ ପାରିବନି, ରେସ୍ପନ୍ସିବୁଲ ନା। ବ୍ରଜବାସୀମାନଙ୍କ ମନ ଭିତରେ କେବେ ବି ଗୋଟେ ଦୁଃଖ ହଉନଥିଲେ କୃଷ୍ଣ ଆମକୁ ଛାଡ଼ିକି ଚାଲିଗଲେ, ନାଇଁ ଆସିବେ ନା। ଆଉ ଆଉ ଯଶୋଦା ନନ୍ଦ ସେ ବି ଚିନ୍ତା କରୁଥିଲେ, ତାଙ୍କ ହୃଦୟ ବହୁତ ବିଶାଳ ହୃଦୟ। ଭକ୍ତ ଯିଏ ହବ ତାର ଗୋଟେ ଶ୍ରଙ୍କନ ମାଇଣ୍ଡ ଯୋଉଟାଙ୍କର ଯାକ ଯାଏ ବହୁତ ଛୋଟ ବୁଦ୍ଧି, ସେମାନେ ଭକ୍ତ ହେଇପାରିବେ। ଭକ୍ତମାନେ ବ୍ରଡନେସ୍, ପ୍ରଭୁପାଦ ତାଙ୍କର ଅବଶ୍ୟ ଏଟା ଅପରାଧ ନୁହେଁ, ପ୍ରଭୁପାଦ କହୁଥିଲେ ମୋର ଗଡ୍ ବ୍ରଦର ମାନଙ୍କୁ ମୁଁ ଏଥିପାଇଁ ପସନ୍ଦ କରୁନି, ସେମାନେ କେହି ଆଚାର୍ଯ୍ୟ ହେବା ପାଇଁ ଫିଟ୍ ନୁହନ୍ତି। ସେ କହିଦେଲେ ସେମାନଙ୍କ ପୋଜିସନ ଠିକ୍ ଅଛି, କିନ୍ତୁ ସେମାନଙ୍କ ଆଚାର୍ଯ୍ୟ ହେବା ଫିଟ୍ ନୁହନ୍ତି, କାହିଁକି ଆଚାର୍ଯ୍ୟ ଟାଇମ୍ ପ୍ଲେସ୍ ସର୍କମଷ୍ଟାନ୍ସ ହିସାବରେ ସେ ଲକ୍ କ୍ରିଏଟ୍ କରିବେ, ସେଟା ଭଗବାନଙ୍କ ଦ୍ୱାରା ଆସିବ। ସେ ଆଚାର୍ଯ୍ୟ ଥିଲେ ଦେଖ ଆଜି ସେ ଯେଉଁଟା କରିଦିଏ, ସମଗ୍ର ବିଶ୍ୱର ଯେତେ ସଂସ୍ଥା ଅଛନ୍ତି ପ୍ରଭୁପାଦଙ୍କୁ ଫଲୋ କରୁଛନ୍ତି ବର୍ତ୍ତମାନ। ସେ ହିମାଳୟର ଗେଷ୍ଟ ହାଉସ୍ କତିକି ଯାଅ, ତାଙ୍କର ଲାଇଫ୍ ମେମ୍ବରସିପ୍ ଆରମ୍ଭ ହେଇଗଲାଣି, ତାଙ୍କର ରେଷ୍ଟୁରାଣ୍ଟ ଆରମ୍ଭ ହେଇଗଲାଣି, ତାଙ୍କର ଗେଷ୍ଟ ହାଉସ୍ ଆରମ୍ଭ ହେଇଗଲାଣି, ଏଇଟା କେବେ ଇସ୍କନ ପୂର୍ବରୁ ନଥିଲା, କେବେ ନଥିଲା। ମନ୍ଦିର ଓରିଏଣ୍ଟେଡ୍ ଜିନିଷ, କେବଳ ମନ୍ଦିର କ'ଣ ହେଉଥିଲା, ପୂଜା ପୂଜାରେ ରହୁଥିଲା, ଆଉ କୀର୍ତ୍ତନ ଛାଡ଼ମ। ମୁଁ ତ ନିଜେ ଦେଖି ଅଗାଧୁଆ ମନ୍ଦିର ଯିବେ, ଆମର ପରମ୍ପରାରେ ଅଗାଧୁଆ ମନ୍ଦିରକୁ ଯିବେ, ସେ ବୁଢ଼ା ମାନେ କେବଳ ଆରତୀରେ ଠିଆ ହେଇଥିବେ, ଭାଗବତ କ୍ଲାସ୍ କିଏ? ସେ ବୁଢ଼ା ବାବା ମାନେ ଯେଉଁ ମହାରାଜ ପଢ଼ୁଥିବ, ତିନି ଚାରି ଜଣ ଥିବେ। ଏବେ ବି ଏ ମନ୍ଦିର ଓରିଏଣ୍ଟେଡ୍ ଲାଇଫ୍, ଭଗବାନଙ୍କୁ ଭଗବାନଙ୍କର ଯେଉଁ ଉପାସନା କେମିତି କରେ, ଭଗବାନଙ୍କ ଦର୍ଶନ ଶୃଙ୍ଗାର ଭୋଗ ଆଉ କୀର୍ତ୍ତନ ପ୍ରସାଦ, ଏ ଯେଉଁ ଏଇଟା ଆଚାର୍ଯ୍ୟ ପ୍ରିନ୍ସିପାଲ, ଏଇଟାକୁ ସମଗ୍ର ବିଶ୍ୱ ବର୍ତ୍ତମାନ ଫଲୋ କରୁଛି, ଆଉ ଯେତେ ଇନଷ୍ଟିଚ୍ୟୁସନ୍ ଗୁଡ଼ା ସବୁ ଫଲୋ କରୁଛନ୍ତି, ଆଉ ସମସ୍ତେ ଏ ଯେତେ ମହାରାଜମାନେ ସବୁ ବିଦେଶ ଯାଉଛନ୍ତି, ମୁଁ ସବୁ ଦେଖୁଛି ସେମାନେ କ'ଣ କରୁଛନ୍ତି, ଯାହା ପ୍ରବାଦ କରୁଥିଲେ ସେୟା କରୁଛନ୍ତି। ସେ ପାର୍କକୁ ଯିବା, ସେଠି କୀର୍ତ୍ତନ କରିବା, ସେ ମର୍ଣ୍ଣିଂ ୱାକିଂ କରିବା, ସବୁ ଫଲୋ କରୁଛନ୍ତି, କାହିଁକି ସେ ଆଚାର୍ଯ୍ୟ। ଆଚାର୍ଯ୍ୟ ଯାହାର ତାଙ୍କର ବ୍ରୋଡ୍ ମାଇଣ୍ଡେଡ଼, କାହିଁକି ତାଙ୍କ ଭଗବାନଙ୍କୁ ସେ ଯିଏ ହୃଦୟ ଧାରଣ କରୁଛନ୍ତି, ତାଙ୍କ ମନଟା ଗୋଟେ ଛୋଟ ମନ କି ଏ ଟିକ ଟିକ କଥା ଗୁଡ଼ାକର ଯେଉଁଟା ତୁମମାନେ ଧ୍ୟାନ ଦିଅନ୍ତି, ସେମାନେ କିବା ଭଗବାନଙ୍କୁ ପାଇପାରିବେ, ଉଦାର ମନ ହେବାକୁ ପଡ଼ିବ, ବ୍ରୋଡ୍ ମାଇଣ୍ଡେଡ଼। ଯାହାର ନିଜର ଯେତେ ଚିନ୍ତା ରହିଲା ସେ ସେତେ ସଙ୍କୁଚିତ ମନା ହେଇଯିବ, ଯିଏ ଏତେ ଈଶ୍ୱର ଚିନ୍ତା ଭଗବାନଙ୍କ ଚିନ୍ତା କଲା ସେ ସବୁ ସେ ଗୋଟେ ବ୍ରୋଡ୍ ମାଇଣ୍ଡେଡ଼ ପର୍ସନ୍ ହେବ। ପ୍ରଭୁଙ୍କ ହୃଦୟରେ ଆମେ ଧରିବା ନା, ବହୁତ ଉଦାର ଥିଲେ ପ୍ରଭୁପାଦ ଜୀ ମହାରାଜ, ବହୁତ ଉଦାର, ନହେଲେ ତୁମର କିଏ ରୋଷେଇ କରିକି ଦବ ଦେଖିବା? ରୋଷେଇ କରି ଖାଇବାକୁ ଆମକୁ କଷ୍ଟ ଲାଗୁଛି, ସେ ରୋଷେଇ କରି ଦଉଥିଲେ କାହାକୁ? ମଦ୍ୟପମାନଙ୍କୁ, ସେ ଘର କ୍ଲିନ୍ କରୁଥିଲେ, ଖାଇଦେଇ ପଳେଇଯିବେ ସେ ଭକ୍ତମାନେ ବହୁତ ବିରକ୍ତ ହେଇଯାନି, ପ୍ରଭୁପାଦ ଆମେ କେତେ ଏଇଟା ରୋଷେଇ କରିବୁ, ସେମାନେ ଆସୁଛନ୍ତି ଖାଲି ଖାଇଦେଇ ହିପି ମାନେ ପଳଉଛନ୍ତି, ପ୍ରଭୁପାଦ କହିଲେ ନାଇଁ ନାଇଁ। ଆଜି ପର୍ଯ୍ୟନ୍ତ ବିଦେଶରେ କେତେ ମନ୍ଦିର ଅଛି ଯୋଉ ମନ୍ଦିରର ଫ୍ରି ପ୍ରସାଦ, ଆମେରିକାରେ କେତେ ମନ୍ଦିର ଅଛି, ଆମର ଲଣ୍ଡନର ଯୋଉ ମ୍ୟାନର ଅଛି, ସବୁବେଳେ ଫ୍ରି ପ୍ରସାଦ। ଏଠି ବି ସୋ ସ୍ପିରିଟ୍ରେ ଯେଉଁ ରାଧା ଲଣ୍ଡନେଶ୍ୱର ଅଛନ୍ତି, ଶ୍ୟାମସୁନ୍ଦର ପ୍ରଭୁଙ୍କର ଜଗନ୍ନାଥ ଅଛନ୍ତି, ସେଠି କ୍ଲାସ ସମୟରେ ଯିଏ ଆସିକି ପହଞ୍ଚିଲେ, ପ୍ରସାଦ ସମୟରେ ଯିଏ ଆସିକି ପହଞ୍ଚିଲେ ଆସନ୍ତୁ ପ୍ରସାଦ ପାଇ। ତଳେ ରେଷ୍ଟୁରାଣ୍ଟ, ତଳେ ରେଷ୍ଟୁରାଣ୍ଟ ଚାଲିଛି, ସୋ ସ୍ପିରିଟ୍ରେ ତଳେ ରେଷ୍ଟୁରାଣ୍ଟ ଚାଲିଛି, କିନ୍ତୁ ଉପରେ ପ୍ରସାଦ ସମୟରେ କ୍ଲାସକୁ ଆସିଛି ମାନେ ପ୍ରସାଦ ପାଆନ୍ତି। ଏମିତି ଫଳ ଫଳ ନାହିଁ, ଭକ୍ତମାନଙ୍କ ସାଙ୍ଗରେ ପ୍ରସାଦ ପାଇ ସବୁ କୁକିଂ କରୁଛନ୍ତି। ହେ ପ୍ରଭୁପଦ ଏଟା କହିଛନ୍ତି, କି ମନ୍ଦିରକୁ କାହାକୁ ଫେରିବନି। ବହୁତ ବ୍ରଡ୍ ମାଇଣ୍ଡେଡ୍ ଭଗବାନଙ୍କର ଯେଉଁମାନେ ଭକ୍ତ ହେବେ ସେମାନଙ୍କୁ ବହୁତ ଉଦାର ମନ ହେବାକୁ ପଡ଼ିବ, ପ୍ରଭୁଙ୍କ ଭଳି ହେବାକୁ ପଡ଼ିବ। ସବୁକିଛି ତ ମନେ ଆଲା ହବନି, ପ୍ରଭୁଙ୍କୁ ତମେ ପାଇପାରିବନି। ଭଗବାନ ଏଥିରେ ଦୁଃଖୀ ହୁଅନ୍ତି ନା, ସବୁ ଜୀବ ତାଙ୍କର ତାର କର୍ମ ନେଇକି ସେ ହୋଇଛି, କିନ୍ତୁ ଆମେ ଯଦି ଭଗବାନଙ୍କୁ ଜାଣିକି ଆମେ ତାଙ୍କୁ ଦୟା ନ କଲେ ଭଗବାନ କେମିତି ଖୁସି ହେବେ। ଇଏ ମତେ ଜାଣିଛି କିନ୍ତୁ ଗୋଟେ ଜୀବପ୍ରତି ତାର ଦୟା ନାହିଁ, ପ୍ରଭୁ କେବେ ଖୁସି ହେବେ। ସେ ଆରାଧନାରେ ଗୁରୁଦେବ ସେ କଥା କହୁଛନ୍ତି, ସକାମଯୁକ୍ତ ଆରାଧନାରେ କେତେବେଳେ ବୈରାଗ୍ୟ ଆସିବ, କିନ୍ତୁ ଭଗବାନଙ୍କର ଏତେ ପ୍ରସନ୍ନତା ନାହିଁ। ଜୀବ ଦୟା କରିକି, ଭୂତ ଦୟା କରିକି ଭଗବାନଙ୍କୁ ଯେଉଁ ସେବା କରାଯାଏ ସେଥିରେ ଭଗବାନଙ୍କର ପ୍ରସନ୍ନତା ଅଛି, କାରଣ ପ୍ରତ୍ୟେକ ଜୀବ ଅନ୍ତରେ ଭଗବାନ ଅଛନ୍ତି ନା। ଜଣକୁ ଦୁଃଖ ଦେଉଛନ୍ତି ମାନେ ସେଇଟା ବି ଅପରାଧରେ ଯାଉଛି, ବାହାର ଲୋକ ପାଇଁ ପାପ ଲାଗିଲେ ଆମର ଏଇଟା ଅପରାଧରେ ଯିବ। ଏଇ ତାର ଭଜନ, ଆମେ ଜଣକୁ ଦୁଃଖ ଦେଇଦେଲା ମାନେ ତା ଭଜନ ହେଟା ବାଧା ହେଇଗଲା ନା, ସେ ଭଗବାନ ଡାକିଥାନ୍ତି ସେଦିନ ଚିନ୍ତା କଲା ଦୁଃଖୀ ହେଇଗଲା। ବହୁତ କ୍ଷୁରଧାର ରାସ୍ତା ଇଏ, ମୁଁ ଏଠିକି ପଳେଇ ଆସିଲି। ଆନନ୍ଦ ଯୋଉ ଆନନ୍ଦଟାକୁ ଲୁଟୁନ ଯିଏ କାମନା, ଐଶ୍ୱର୍ଯ୍ୟ ଭାବନା ରହିଲେ ସବୁ ବ୍ରଜରେ, ସେସବୁ ସେ ଜିନିଷ ନାହିଁ ବ୍ରଜରେ। ସେମାନେ ସବୁବେଳେ ଆନନ୍ଦରେ ରହୁଥିଲେ, ବହୁତ ଆନନ୍ଦରେ, କାରଣ ତା ସ୍ୱରୂପ, ସେ ସ୍ୱରୂପ ବୃତ୍ତି। ବହୁତ କିଛି ଏଟିକେଟ୍ ଫଲୋ କରିବା ଏସବୁ ନାହିଁ। ନନ୍ଦ ଯଶୋଦା ଯେଭଳି ସେ ବହୁତ ଚିନ୍ତା କରୁଥିଲେ, ଏଇ କଥା କହୁଥିଲେ, ନନ୍ଦ ବସ ଚିନ୍ତା କରୁଥିଲେ, କାନ ପଳେଇ ଯାଇଛି, ଉଦାର ମନା କଥାରେ କହୁଥିଲି। କିନ୍ତୁ ବସୁଦେବ ଦେବ କି ତ ସେ ବି ମୋର ସଖା ନା, ଏତେ ଦିନ ପରେ ପାଇଛନ୍ତି ଯେ କାନାକୁ, ଠିକ ଅଛି କାନା ସେଠି ରହୁ। ସେ କଣ ଖବର ନଉନଥିବେ ମଥୁରାରେ ବିବାହ ହେଲେଣି ବୋଲି, ଖବର ନଉନଥିବେ। ବହୁତ ଉଦାର ମନା ସେମାନେ ଥିଲେ, ବ୍ରଜବାସୀମାନେ ବହୁତ ଆଶାୟୀ ଥିଲେ, ଉଦାର ମନା ଥିଲେ। ତାଙ୍କର ଗୋଟେ ବିଶ୍ୱାସ ଥିଲା, ନନ୍ଦ ବିବାହର କିଏ କରିବାର ଥିଲା, ଯଦି ପ୍ରଶ୍ନ କରାଯିବ ବିବାହର କିଏ କରିବାର ଥିଲା, ଜନ୍ମ ସଂସ୍କାର କତୁରୁ ସବୁ କରିଛନ୍ତି ନନ୍ଦ, ତାର ବାହାଘରଟା କିଏ କରିଥାନ୍ତି, ନନ୍ଦ କରିଥାନ୍ତି। ସେଣେ ଖାଲି ଶୁଣୁଥିବେ, ନନ୍ଦ ମହାରାଜ କଣ ଶୁଣୁନଥିବେ ଷୋହଳ ସହସ୍ର 108 ରାଣୀ ବିବାହ ହେଇଗଲେଣି ବୋଲି, କାରଣ ଆମର କଣ ମୋ ପୁଅଟା ମତେ ନ ପଚାରି ବାହା ହେଇଗଲା, ଯେମିତି ସଂସାର ହଉଛି ନନ୍ଦ କଣ ସେ ଭାବୁଥିଲେ, ଯାଉ କାରଣ ତାର ଭଲ ରହିଲାଣି, ସେ ସମ୍ବାଦ ନିଅନ୍ତି ଏତେ ବଡ଼। ହଁ ବ୍ରଜରେ ଏଠି ରହିଥିଲେ ବି କଷ୍ଟ ପାଇଥାନ୍ତା, ଏଇଭଳି ଲୋକ ନା ଉଦାର ମନା ଲୋକମାନେ ସେମାନେ ଭାବନ୍ତି, ଏଠି ରହିଥିଲେ କଣ ଗାଈ ଚରିଥାନ୍ତା, କେତେ କଷ୍ଟ, ସେଠି ରାଜା ହେଇଛି ମୋ ପୁଅ। କିନ୍ତୁ ଏତିକି ତାଙ୍କର ଆଶା ଥିଲା କେମିତି କାହ୍ନା ଆସିକି ଯେଉଁ ଆନନ୍ଦ, ଯେଉଁ ସୁଖ, ଯେଉଁ ଆନନ୍ଦ ବ୍ରଜରେ ହଉଥିଲା ସେଟାକୁ ସେମାନେ, ତାଙ୍କ ନିଜ ଆନନ୍ଦ ନାହିଁ, କୃଷ୍ଣଙ୍କୁ କେମିତି ଆନନ୍ଦ ଦେଉଥିଲେ, କେମିତି ସେବା କରୁଥିଲେ, ସେଇଟା ସେଇଟା ହିଁ ତାଙ୍କୁ ବହୁତ ଚିନ୍ତା ହଉଥିଲା। ଉଦାର ମନା ସବୁ ଥିଲେ। ଗୋପୀମାନେ ବେଳେବେଳେ ଉଦ୍ଗାରରେ ଏସବୁ କହିଦିଅନ୍ତି, ସେଟା ପ୍ରେମର ପରିପାଟି ବା ବୈଚିତ୍ରତା। ବିରହରେ ଯେତେବେଳେ ମାନେ ଉତ୍ତାଳ ତରଙ୍ଗ ଆସେ, ବିରହ ସହ୍ୟ କରିପାରନ୍ତିନି, ସେମାନେ କୃଷ୍ଣଙ୍କୁ ବିଭିନ୍ନ ଆକ୍ଷେପ କରି କୁହନ୍ତି, କୁହନ୍ତି ନା ସବୁ ପଦ ଲେଖିଛନ୍ତି ଗୋପାଳ କୃଷ୍ଣ, ଆମେ ତ ଗ୍ରାମ ବାଳିକା, ଆମେ ଗାଁ ଝିଅ ଗୁଡ଼ାକ ଆମକୁ ଆଉ କ'ଣ ଭଲ ପାଇବେ କି, ସିଏ ଆକ୍ଷେପ କରି କୃଷ୍ଣଙ୍କୁ କୁହନ୍ତି। ବର୍ତ୍ତମାନ ମଥୁରାରେ ନାରୀମାନେ ଅଛନ୍ତି କି ସେ କହୁଛନ୍ତି, ବା କେଉଁଠି ଉପେନ୍ଦ୍ର ଭଞ୍ଜ ଲେଖିଲେ, ତାଙ୍କ ସୁନ୍ଦର ପଦ ଲେଖିଲେ, ରମଣୀ ରତନ ମୁଖକୁ ଚାହିଁ, ବର୍ଷା ଆସିହେଉଛି ଆଉ ଆକାଶରେ ପକ୍ଷୀମାନେ ଉଡ଼ୁଛନ୍ତି, ବାଦଲ ଆସୁଛି, ରାଧାଣୀ ଚିନ୍ତା କରୁଛନ୍ତି। କହିଥିଲେ ବନ୍ଧୁ ମୁଁ ପ୍ରବାସ କେବେ ଯିବିନି ବୋଲି, ମୋତେ ବାରବାର କହିଛନ୍ତି, ବାରବାର ବନ୍ଧୁ କହିଛନ୍ତି ମୁଁ ପ୍ରବାସ ଯିବିନି, କିନ୍ତୁ ପଳେଇଗଲେ କାହିଁକି ପଳେଇଗଲା, ଯଦି ଗଲେ କେଉଁ ରମଣୀ ପଛରେ ରହିଗଲେ କି, ଆଉ ଏମିତି କିଏ ରମଣୀ ଅଛି କୃଷ୍ଣଙ୍କୁ ମୋହିକି ରଖିଦେବ। ଉପେନ୍ଦ୍ର ଭଞ୍ଜ ତାଙ୍କ ଭାବରେ, ରାଧାଣୀଙ୍କ ଭାବରେ ଲେଖୁଛନ୍ତି, କୃଷ୍ଣଙ୍କୁ ମୋହିତ ଗଲା କି ତ ନାହାନ୍ତି ଜଗତରେ, ରାଧାଣୀ ଜାଣିଛନ୍ତି ନା ସେ ବାବୁଟାକୁ, କେଉଁ ନାରୀ ଏମିତି ଅଛି ସେ ନାରୀ ଯିଏ କୃଷ୍ଣଙ୍କ ମୋହିତ କରି ରଖିଥ, ସେ କହୁଛନ୍ତି ସେ କଥା। ବଡ଼ ସୁନ୍ଦର ଭାବରେ ସେ ପଦଟିକୁ, ସେ ସଙ୍ଗୀତକୁ ଲେଖିଛନ୍ତି, କାରଣ ଆସିଯାଉଛି ଋତୁ ସବୁ, ବସନ୍ତ ଋତୁ ଆସିଯାଉଛି, ସବୁ ସ୍ମରଣ ହେଉଛି ରାଧାଣୀଙ୍କର। କହିଥିଲେ ବନ୍ଧୁ ଶପଥ କରି, ନ ଯିବୁ ମୁଁ କେବେ ପ୍ରବାସ କରି, ମୋତେ ଶପଥ କରି କହିଛନ୍ତି ରାଧେ ମୁଁ କେବେ ପ୍ରବାସକୁ ଯିବିନି, କିନ୍ତୁ ମୋତେ ଛାଡ଼ି କେମିତି ଚାଲିଗଲେ, ଆଉ ଯଦି ବି ଗଲେ କେଉଁ ନାରୀ ସଙ୍ଗେ ବଞ୍ଚିଲା ମନ ନା କଣ ଏମିତି ଅଛି, କେଉଁ ନାରୀ ସଙ୍ଗରେ ତାଙ୍କ ମନ ରହିଗଲା, ଏମିତି କିଏ ଅଛନ୍ତି ସେମିତି? ଇଏ ଯେତେବେଳେ ଅତ୍ୟନ୍ତ ବିରହ ଯେତେବେଳେ ଅତ୍ୟନ୍ତ ସୀମା ଲଙ୍ଘନ କରେ, ନିଜକୁ ଆଶ୍ୱାସନା ଦେବା ପାଇଁ ଏଭଳି ପ୍ରଳାପ କରନ୍ତି ସଖୀମାନଙ୍କ ସହିତ। କିନ୍ତୁ ଗୋଟେ ପଦକୁ ସବୁବେଳେ ମନେ ରଖିବାକୁ ପଡ଼େ, ଆଶ୍ଳିଷ୍ୟ ବାପା ଆଦର ତାମ୍ପି ନଷ୍ଟମା, ସବୁବେଳେ ତାଙ୍କର ଲକ୍ଷ୍ୟ ସେଇଟା। ମଦର୍ଶନ ମନ ମହତମ କରନ୍ତୁ ବା ଯଥା ତଥା ବି ହଦା ତୁଲମ୍ପଟୁ ମତ୍ ପ୍ରାଣନାଥ ମତ୍ ପ୍ରାଣନାଥ। କେବଳ ସେଥିରେ କହୁନଥିଲେ କୃଷ୍ଣ ମୋର ପ୍ରାଣନାଥ ବୋଲି, ବ୍ରଜରେ ସମସ୍ତେ ଜାଣିଥିଲେ ନଏ ମତ୍ ପ୍ରାଣନାଥ ଅସ୍ତୁ ସଏବ 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 ମତ୍ ପ୍ରାଣନାଥ ନ ପରା ଆଉ କି ଏଇଟା ବ୍ରଜରେ ଥିଲା। ଆନନ୍ଦ ବହୁତ ବହୁତ ଆନନ୍ଦ ରହୁଥିଲେ ସେମାନେ ବ୍ରଜରେ, ଆଉ କୃଷ୍ଣ ସେ ଆନନ୍ଦକୁ ଭୁଲି ପାରନ୍ତିନି। କିନ୍ତୁ କଣ କରାଯିବ, ଐଶ୍ୱର୍ଯ୍ୟର ତ ସବୁ ଭକ୍ତଙ୍କୁ ସୁଖ ଦେବାକୁ ପଡ଼େ, ସେ ଐଶ୍ୱର୍ଯ୍ୟ ପଳେଇଛନ୍ତି, ମାଧୁରୀ ଆଚ୍ଛାଦିତ ହେଇଯାଇଛି। ଏ ଯୋଉ ଆମର ଚିନ୍ତା କହୁଥିଲୁ ନା, ଚିନ୍ତା ଚିନ୍ତା ଦ୍ୱୟର ମଧ୍ୟ ଚିନ୍ତା ଏବ ଗରିଅସି, ଚିନ୍ତା ଦହତି ସଜୀବମ ଚିତା ଦହତି ନିର୍ଜୀବ। ମଣିଷ ଯୋଉ ରୋଗ ହଉଛି, ଏତେ ମେଡିକାଲ ଏତେ ଯେ କଥା ପଡ଼ିଥିଲା, କାହିଁ ମଣିଷର ଏତେ ରୋଗ କାହିଁ ଏତେ? ଭଗବାନଙ୍କୁ ସେ ଚିନ୍ତା କରୁନି ନା, ଭଗବାନଙ୍କର ଗୋଟେ ଯୋଜନା ଅଛି। ଯେଟା ଭକ୍ତ ବି ଜଣେ ଭକ୍ତ ଯଦି ଗୋଟେ ଚିନ୍ତାଶୀଳ ହେଲା, ତାର କିଛି ହବନି, ତା ଲାଇଫରେ ବି କିଛି ପ୍ରୋଗ୍ରେସ କରିବା ବହୁତ କଷ୍ଟ। କାରଣ ଯିଏ ଯେତେ ଚିନ୍ତା କରେ ସେ କଣ କରୁଛି, ତା ମାଇଣ୍ଡଟାକୁ ତାର ଅର୍ଗାନ୍ସ ଗୁଡାକୁ ସେତେ ସେ ଷ୍ଟ୍ରାଇକ୍ ମାରୁଛି, ବାଡ଼ଉଛି। ଶରୀରକୁ ଶରୀରଟା ଆଘାତ ଆଘାତ ନୁହେଁ, ମାନସିକ ଆଘାତଟା ହଉଛି ବେଶୀ, ମାନସିକ ଆଘାତ ପୀଡ଼ା। ଆମେ କଣ କରୁଛୁ, ନିଜେ ନିଜ ମନଟାକୁ ବାଡ଼ଉଛି। ପ୍ରେସେଣ୍ଟ ମନଟା କଣ ଗୋଟେ ସୂକ୍ଷ୍ମ କୋଷ ଗୁଡାକ ଅଛି ନା, ତାକୁ ଆମେ ବହୁତ ଥଟ୍ସ କରୁଛେ, ବହୁତ ଇଏ କରୁଛେ, ସିଏ ସବୁ ସେଲ୍ସ ଗୁଡା ସବୁ ଏଜିଟେଟ୍ ହଉଛନ୍ତି ଜୀବ ଗୁଡା, ତାକୁ ରିଲାକ୍ସ କିଛି ମିଳୁନି ନା। ପ୍ରକୃତି ଭଗବାନ କାହିଁ ସୃଷ୍ଟି କରିଛନ୍ତି ମଣିଷକୁ, ଯଦି ପ୍ରକୃତି ନଥାନ୍ତା ମଣିଷ ଏବେ ତ ଯାହା ଭଗବାନଙ୍କ ଦ୍ୱାରା ସେ ମୋବାଇଲ ଫୋବାଇଲ ଭାରି ଗୋଟେ ସାହାଯ୍ୟ କରୁଛି, କିଛି ନହେଲେ କୁକୁର ବିରାଡ଼ି ଗୋଟେ କଣ ଗୋଟେ ଟିଭିରେ ଗୋଟେ ଚ୍ୟାନେଲ ଅଛି କଣ ଦେଖନ୍ତି, ସେଟା ଲାଇଫ ନା କଣ କଣ କୁହନ୍ତିନି, ୱାଇଲ୍ଡ ଲାଇଫ ପଶୁ ଗୁଡାଙ୍କ ପଶୁ ଗୁଡାକ ଚ୍ୟାନେଲ ଡିସ୍କଭରି ଚ୍ୟାନେଲ ନା କଣ, ସେଟା କାହିଁ ଦେଖାଉଛନ୍ତି? ଏଇଟା ବହୁତ ଦେଖନ୍ତି ନା ଲୋକ, କାହିଁକି ନା ଲୋକ ତଙ୍ଗ ହେଇଗଲେ ନା, କୁକୁର କେମିତି ଯାଉଛି, ସେ ବାଘ ଛେଳି କଣ ଏଗୁଡ଼ାକ ସବୁ, ସେ କାହିଁକି ଦେଖୁ? ପ୍ରକୃତି ପ୍ରକୃତି ସୁନ୍ଦର ଲାଗିବ ନା, ତୁ ଦେଖୁନା ଗୋଟେ ବାଘ ଯାଉଥିବ, ହରିଣକୁ ଧରୁଥିବ, ହରିଣ ଡେଉଁଥିବେ। ମଣିଷକୁ ଚିନ୍ତା ମୁକ୍ତ କରିବା ପାଇଁ ଭଗବାନ ଗାଁ ଗହଳି ଭିତରେ ସବୁ କାହିଁ ଗଛ ବୃକ୍ଷ ତରୁ ଲତା ନଦୀ ସବୁ କାହିଁ ରଖିଥିଲେ? ଭଗବାନ ଜାଣନ୍ତି ମନୁଷ୍ୟଟା ଗୋଟେ କାମନାବାଦୀ ଲୋକଟା, ଏଇଟା କେତେବେଳେ ହେଲେ ସନ୍ତୁଷ୍ଟ ହେଇପାରିବନି, ନା ଭୋଜନରେ ସନ୍ତୁଷ୍ଟ, ନା ଧନରେ ସନ୍ତୁଷ୍ଟ, ନା ପୁତ୍ରରେ ସନ୍ତୁଷ୍ଟ। ଯାହା ପାଇଲେ ବି ସୁନା ମୁଣ୍ଡା ଗୋଟେ ଗୁଡ଼ିଆ କୁହନ୍ତି, ତାକୁ ସୁନା ମୁଣ୍ଡା ଦେଲେ ବି ସେ ସନ୍ତୁଷ୍ଟ ନାହିଁ। ଆମ ଗାଁ ଗହଳିରେ ସବୁ ବୁଢ଼ୀ ମା ମାନେ ତାକୁ ସୁନା ମୁଣ୍ଡାଟା ଦେଇଦିଅ, ତଥାପି ସେ ମୁଣ୍ଡାକୁ ଶୁଖେଇ ବସିଥିବେ। ତୋର ଅଭାବ କଣ? କାହାର ଅଭାବ ଏଠି ନାହିଁ, ବ୍ରହ୍ମା ପର୍ଯ୍ୟନ୍ତ ଅଭାବ ଅଛି ଗୁରୁଦେବ କୁହନ୍ତି, କାହାର ଅଭାବ ନାହିଁ ଏଠି। ମଣିଷ କାହିଁ ଭଗବାନ କାହିଁକି ପ୍ରକୃତି ସଜେଇଥିଲେ, କାହିଁ ସାଧୁସନ୍ଥ ମାନେ ବହୁତ ସୁଖରେ ରୁହନ୍ତି, ସେମାନେ ପ୍ରକୃତି ପ୍ରକୃତିରେ ରୁହନ୍ତି ସବୁବେଳେ। ପୂର୍ବ କାଳରେ ସାଧୁସନ୍ଥ ମାନେ ଯୋଉ ଆନନ୍ଦରେ ରହୁଥିଲେ, ତାର ଆଉ ଗୋଟେ ସେକେଣ୍ଡ ତାଙ୍କର ତ ଲାଇଫ ଥିଲା, ଗୋଟେ ରେଗୁଲେଟେଡ୍ ଲାଇଫ, ଅଷ୍ଟିୟର ଲାଇଫ, ଅଷ୍ଟିୟରଟାକୁ ଯୋଉ ତପସ୍ୟାଟାକୁ ଭୁଲି ଯାଇଥିଲେ ଗୋଟେ ଜିନିଷରେ, କଣ ଦେଖୁଥିଲେ? ପ୍ରକୃତି। ଏତେ ଏତେ କଷ୍ଟ ତପସ୍ୟା କରୁଥିଲେ, ପ୍ରକୃତି ଦେଖିଲେ ଆନନ୍ଦ ହେଇଯାଉଥିଲେ। ଆଉ ଭକ୍ତର କଣ, ଯେତେ କଠୋର ତପସ୍ୟା ଯେଉଁଠୁ ରହିଲେ ବି ଆମର ପ୍ରକୃତି କଣ, ପ୍ରକୃତିର ଯେ ମାଲିକ ଭଗବାନଙ୍କୁ ଦେଖି ସେତୁ, ଏଇଟା ନା ପୂର୍ବ ସେଥିପାଇଁ କାହିଁକି ମନ୍ଦିର ପୁରା ଚକାଚକ ରହିବ, ଭଗବାନ ପାଇଁ ସୁନ୍ଦର ଡ୍ରେସ କରିବ, କାରଣ ଆମକୁ ଭୁଲିବାକୁ ପଡିବ ନା। ଆମେ ଯେକୌଣସି ବ୍ୟକ୍ତିର ଗୋଟେ ଚିନ୍ତା ରହୁଛି, ଥଟ୍ସ ଗୁଡା କିଛି ରହୁଛି ନା, ସେଟାକୁ କେମିତି ଭୁଲିବା କେମିତି? ନେଚର ତ ପ୍ରକୃତିକୁ ଧ୍ୱଂସ କରିଦେଲେଣି, ଆଉ ସେଇ କ୍ଲିପ ଅଷ୍ଟ୍ରେଲିଆ କ୍ଲିପଟା ମୁଁ ଗୁରୁଦେବ ତିଆରି କରୁଛି, ଗୁରୁଦେବ ନଷ୍ଟ ଗଛ କାଟି ଦଉଛ, ବଡ଼ ବଡ଼ ବର୍ତ୍ତମାନ ଛୋଟ ଛୋଟ ବିଦେଶୀ ଝିଅମାନେ ସବୁ ବର୍ତ୍ତମାନ ବଡ଼ ବଡ଼ ପ୍ରିଚର ହେଇଛନ୍ତି, ବୃକ୍ଷ ତୁମେ କାଟନି, ପ୍ରକୃତିକୁ ରକ୍ଷା କର, କୌଣସି ଗଛକୁ ବି କାଟିବା କଥା ନୁହେଁ ନା। ବୃକ୍ଷକୁ ଦେଖ ତୁମେ ଶାନ୍ତ, ତାକୁ ଦେଖିଲେ କାମନା ଆସିବନି, ତାକୁ ଦେଖିଲେ କ୍ରୋଧ ଆସିବନି, ପ୍ରକୃତିକୁ ନଷ୍ଟ କରିଦେଲେ। ପୁରୁଷ ବି ଭଗବାନ ତାଙ୍କୁ ବି ତାଙ୍କ ସାଙ୍ଗରେ ବି ସମ୍ପର୍କ ରଖିଲେ ନା, ପ୍ରକୃତି ସହିତ ସମ୍ପର୍କ ଅଛି ନା ପୁରୁଷ ସହିତ ସମ୍ପର୍କ ଅଛି। କ୍ଲିବଲିଙ୍ଗ ଭଳିଆ ମଣିଷ ବର୍ତ୍ତମାନ ଖାଲି ପ୍ଲାଷ୍ଟିକ ଫାଇବର, ଏଇ ଯୋଉ ମଣିଷ ଗୁଡ଼େ କ'ଣ ସବୁବେଳେ ମୋବାଇଲ ଇଏ ଫାଇବର ପ୍ଲାଷ୍ଟିକ ସାଙ୍ଗରେ ଧରିଲା ନା କମ୍ପ୍ୟୁଟର, ସେଇଥିରେ ତିଆରି ଯାହାର ହୃଦୟ ତା ସହିତ ଆମେ ଡିଲିଙ୍ଗସ କରିବାକୁ ପଡ଼ୁଛି। ଗୋଟେ ମଣିଷର ହୃଦୟଟା କେଉଁଥିରେ ତିଆରି ହେଇଛି ବର୍ତ୍ତମାନ? ଶାସ୍ତ୍ର ତ ଆଉ କେହି ପଢ଼ୁନାହାନ୍ତି, ଶାସ୍ତ୍ର ତ ଆଉ କ'ଣ କେହି ଗାଁ ଗହଳିରେ ପଢ଼ୁଛି, ଶାସ୍ତ୍ର ପଢ଼ୁନାହାନ୍ତି। ଆଚ୍ଛା ଚାଷ କାମ ତ କେହି କରୁନାହାନ୍ତି, ପ୍ରକୃତି ସହିତ ତାଙ୍କ ହୃଦୟଟା କେଉଁଥିରେ ତିଆରି ହେଲା? ପ୍ରଥମ ଏଇ ମୋବାଇଲ ଷ୍ଟଡି ଯୋଉ ମେଟେରିଆଲ କ'ଣ ଭୌତିକ ଜିନିଷଟା ପଢ଼ିଲେ, ତା ସହିତ ଏଇ ଯୋଉ ଭୌତିକ ଯନ୍ତ୍ର ଗୁଡ଼ା ବ୍ୟବହାର କର, ସେଇଥିରେ ତାଙ୍କ ହୃଦୟଟା ତିଆରି। ଛୁଆଟାକୁ ଦେଖୁନ ମୋବାଇଲଟା କାଢି ଆଣିବ, ସେ ଦେଖିବ କାନ୍ଦି କିନ୍ତୁ ଗଡ଼ି ଯାଉଛି, ରାଗି ଯାଉଛି, ପ୍ଲାଷ୍ଟିକଟା ତା ସାଙ୍ଗେ ତା ହୃଦୟଟା ସେମିତି ହେଇଗଲେ ନା, ସିଏ ଯେତେବେଳେ ବିବାହ ଜୋରା ହବ ହଣାକଟା ଲାଗିବ ନା କଣ ହବ। ମୁଁ ଦେଖିଦେଉଛି ଆଉ, ଏଇଟା ଏଇ ଗୋଟେ ଚାଷୀ ଲୋକ ଖାଇବାକୁ ନଥିଲା, ଘରେ ଜାଳ ନେଲେ ବର୍ଷା ଦିନରେ, ମୋର ମନେ ଅଛି ଯେ ଗରିବ ଲୋକଟା ଘର ପଛରେ ସବୁ ରହୁଥିଲେ, ବର୍ଷା ଦିନ ସେ ପୁରା ସନ୍ଧ୍ୟା ପୂର୍ବରୁ ଗୋଟେ ଓଳି ରୋଷେଇ କରିଦେଇ ସେ ପାଣି ଢାଳି ଦେଇଥିବେ, ସେ ଆଳୁକୁ ସେ କାଠି ନାହିଁ କଞ୍ଚି କଞ୍ଚି କୁହନ୍ତି ନା, ପହନା କଞ୍ଚିରେ ସବୁ ଆଳୁକୁ ଗାନ୍ଥୁ, ଆଳୁ ବାଇଗଣ ସବୁ ଗୁନ୍ଥିଦେବେ, ସେଉ ସିଝିଦେବେ, ସେଉ ରଖିଦେଇଥିବେ, ନହେଲେ ସେ ଜାଳରେ ପୋଡ଼ି ଦେଉଥିବେ। ଜାଳ କମ୍ ଖର୍ଚ୍ଚ ବୋଲି ବସିକି ଚୁଲି ମୁଣ୍ଡରେ ରହିବେ, ବର୍ଷା ଦିନ ଜାଳ ମିଳେନି ନା, ଏ ଯୋଉ କୁଟା ବିଣା ଦେଖୁନା ଏଠି ଦେଖୁନା ବିଣା, ଏବେ ଏଇ କଳି ଏବେ ଯୁଗରେ ବି ଏତେ ଆଡ଼ଭାନ୍ସ ଯୁଗରେ ଦେଖ ବିଣା କାଟି ସେ ଗାଈ ଚାଲିଲେ, ଆମର ସେ ମା କହୁଛି ମା ମୋ ଜାଳ ନଷ୍ଟ ହେଇଯିବ, ବାପା ମୋ ଜାଳ ନଷ୍ଟ ହେଇଯିବ, ସେ କାଟି ନେଇ ସେ ଜାଳି ବସିକି ଜାଳିବ, କାହିଁକି ଟେକିଦେଲେ ଫୁଟଫୁଟ ହେଲେ ଶୀଘ୍ର ଜାଳଟା ଜଳିବ। ଲୋକ ବି ପ୍ରକୃତି ସହିତ ଲୋକ ଖେଳୁଥିଲା ନା, ସେଥିପାଇଁ ତାଙ୍କ ହୃଦୟ ସହିଷ୍ଣୁ ଗୁଣ ଥିଲା, ଶାନ୍ତ ଥିଲେ। ବର୍ତ୍ତମାନ ସବୁବେଳେ ପ୍ଲାଷ୍ଟିକ, ଏଇଟା ମୋବାଇଲ ଧରିଲେ 24 ଘଣ୍ଟା ମୋବାଇଲ ଦେଖିଲେ, ସେଇଥିରେ ଯାହାର ହୃଦୟ ତିଆରି, ଯେଉଁମାନଙ୍କ ଚାଷ ନାହିଁ, ଯେଉଁମାନଙ୍କର ଚାଷ ନାହିଁ ଯାହାର ବାସ ନାହିଁ ତାହାର, ଆମ ଓଡ଼ିଆରେ ଥିଲା ଯେଉଁ ଚାଷ କରନ୍ତି ତାଙ୍କର ବାସ ନାହିଁ, ଚାଷ ନାହିଁ ତ ଗାଈ ନାହିଁ ତ ସେଇଟା ଗୋଟେ ମାନେ ଗୋଟେ ଅନସିଭିଲାଇଜଡ ଲାଇଫ ବୋଲିକୁ ଜାଣିବ। ଭଗବାନ ସେଥିପାଇଁ ଏକାଦଶ କନ୍ଦରେ ବି କହୁଛନ୍ତି ନା, ଭକ୍ତମାନଙ୍କ ପାଇଁ ମୋ ପାଇଁ ଉଦ୍ୟାନ କରିବ, ଫଳ ଫୁଲ ଲଗେଇବ, ଭଗବାନ ନିଜେ କହିଛନ୍ତି। ଏଇଟା କାହା ପାଇଁ କହିଛନ୍ତି ଭାଗବତରେ ଭଗବାନ? ଭକ୍ତ ପାଇଁ କହିଛନ୍ତି। ତୁମେ କୋଟିଏ ଟଙ୍କା ଆଣିପାର, ଭଗବାନଙ୍କର ସେ ଟଙ୍କା ନୁହେଁ, ସେ ଟଙ୍କା ସେ କାଗଜ ଗୁଡ଼ାକ ଭଗବାନ ଦେଇଛନ୍ତି ତାକୁ, ତୁମେ ସେଥିରେ କୋଟିଏ ଟଙ୍କାର ଜିନିଷ ଆଣି ମାର୍କେଟରୁ କିଣିକି ଦେଇଦେଲେ ଭଗବାନ ସେଥିରେ ଖୁସି ହେବେନି, ତୁମକୁ ନିଜେ କରିବାକୁ ପଡ଼ିବ, ତୁମକୁ ଉଦ୍ୟାନ କରିବାକୁ ପଡ଼ିବ, ତୁମକୁ ତାହେଲେ ଏଇଟା ହଉଛି ତୁମର ପ୍ରୀତିର ଲକ୍ଷଣ। ତୁମେ ହଜାର ତୁମର ପଇସା ଅଛି, ତୁମେ ଫୁଲ ଆଣି ଦେଇ ଦେଉଛ, ଆଣିଛ ସେ ଫୁଲ କେମିତି ଗା, ସେ ଫୁଲକୁ ତୁମେ ନିଜେ ଆଘ୍ରାଣ କରିଛ, ତୁମକୁ କରିବାକୁ ପଡ଼ିବ। ପ୍ରଭୁ ସେଇଟା ଚାହୁଁଥିଲେ ସବୁବେଳେ, ମୁଁ ଯାଇଥିଲି ଏ ଯୋଉ ମୋତେ ଖୁସି ଲାଗିଲା, ସେ ଜଣିଏ ଲୋକ କି ଅଦ୍ଭୁତ ପରିଶ୍ରମ ସେ କରୁଛି, ନୃସିଂହଦେବଙ୍କର କୃପାରୁ, ସେ ନୃସିଂହ ଅଛନ୍ତି ଜର୍ମାନରେ ସୀମାଞ୍ଚଳ, ସେତେବେଳେ ଜର୍ମାନରେ ପୁରା ଇସ୍କନ ବେନ୍ ଥିଲା, ଇସ୍କନକୁ ଟୋଟାଲ ଆଲାଉ କରୁନଥିଲେ, କିନ୍ତୁ ଭକ୍ତମାନେ ସବୁ ପ୍ରଚାର କରୁଥିଲେ, ଗଭର୍ଣ୍ଣମେଣ୍ଟ ପୁରା ଜେଲ ଭରି ଭରି କରୁଥିଲା, ବାଟା ପିଟା କରୁଥିଲା, ଯାହାକୁ ଦେଖୁଥିଲା ନେଇ ଜେଲ ପୋଲିସ ପିଟା ପିଟି କରୁଥିଲା କି ତାକେ ଡିଷ୍ଟ୍ରିବ୍ୟୁସନ୍ କରିପାରିବେନି। ସେତେବେଳେ ପ୍ରଭୁପାଦଙ୍କ ଶିଷ୍ୟମାନେ ସବୁ ଥିଲେ, ଆମର ହରିକେଶ ମହାରାଜ ବୋଲି ସେଠିକାର ଜୀବିଷ ଥିଲେ, କେଉଁ କିଏ କହୁଥିଲେ କି ପ୍ରଭୁପାଦଙ୍କ ଡିସାଇପଲ, ସିଏ ପ୍ରଭୁପାଦଙ୍କ କଥା ମନ ଲଗେଇଲେ, କହିଲେ ଆମେ ଏଠି ନୃସିଂହ ରଖିବା, ଉଗ୍ର ନୃସିଂହ ରଖିବା, ସେଠି ବୋଧେ ପ୍ରହ୍ଲାଦ ନୃସିଂହ ଅଛନ୍ତି, ପ୍ରହ୍ଲାଦ ନୃସିଂହ ଅଛନ୍ତି ସେଠି, ସେ ମହାନ ଚଲମ ଦାନ ଦେଇଛନ୍ତି ସେଠି ରଖିଛନ୍ତି। ଏତେ ସୁନ୍ଦର ପାହାଡ଼, ପୁରା ପାହାଡ଼ ପୁରା ପ୍ରକୃତି ପରିବେଶ, ସେଥିରେ ଆପଲ ଗଛ ଭରି ହେଇଛି ସବୁ, ଆଉ ପୁରା ସୁନ୍ଦର। ସେ ଜଣେ ଭକ୍ତ, ଜଣେ ଭକ୍ତ ମୁଁ ଦେଖିଲି ଦିନ ରାତି କାମ, ସେ ଫୁଲ ଭରି ସବୁବେଳେ ନୃସିଂହଙ୍କର ବଡ଼ ବଡ଼ ମାଳ, ମାତା ଜଣେ ମାଳ ଗୁଞ୍ଚନ୍ତି, ଆଉ ଫୁଲ ମାନେ ସେ ସବୁବେଳେ ଚାଷ କରିଛି, ପୁରା କଭର କରୁଛି, ଆଇସ୍ ପଡ଼ିବ ବୋଲି ତାର ରୁମ୍ କରିଛି, ଆଉ ପମ୍ପକିଟ୍ ଯୋଉ କଖାରୁ ଗୁଡ଼ାକ ଗୋଟେ ଗୋଟେ 50 କି 60 କେଜି ଏଡ଼େ ଗୋଟେ କଖାରୁ ସବୁ ଫଳ ହେଉଛି, ଟ୍ରକ୍ ଟ୍ରାକ୍ଟର ଲଗେଇ ସବୁ ଉଠାଉଛି, ସ୍ନୋଫଲ ଆସିଯିବ ବର୍ତ୍ତମାନ ଥଣ୍ଡା ଦିନ, ସ୍ନୋଫଲ ପଡ଼ିବ ନଷ୍ଟ ହେଇଯିବ। ଜଣେ ଲୋକ ମୋଷ୍ଟଲି ସିଏ ହିଁ ସବୁ କରୁଛି, ମେସିନ୍ ଦ୍ୱାରା ସବୁ କରୁଛି, ଆଉ ଫୁଲ ତ ଦେଖି ଆନନ୍ଦ ଲାଗିଲା, ଏତେ ସୁନ୍ଦର ଫୁଲ ତିଆରି କରୁଛନ୍ତି ସେ ନିଜେ ସବୁ, ପ୍ରଭୁ ପ୍ରଭୁ ଏଇଟା ଚାହୁଁଥିଲେ। ଆଉ ଭଗବାନ ଭାଗବତରେ ବି ଏକଥା କହିଛନ୍ତି ନା, ଏକାଦଶ ସ୍କନ୍ଧରେ ମୋତେ ପ୍ରତି ସିଜନରେ କ'ଣ କହୁଛି, ପ୍ରତି ଋତୁର ଫଳ ଫୁଲ ମୋତେ ଦେବ। ଭଗବାନ ଯେ ଡେଲି ସେଉ ଖାଇବେ ଏଇଟା ସବୁ ବେକାର ଆଇଡ଼ିଆ, ଯେଉଁ ସିଜନରେ ଯେଉଁ ଫଳ, ଯେଉଁ ସିଜନରେ ଯେଉଁ ପରିବା ମିଳୁଛି ସେଇଟାକୁ ଭଗବାନଙ୍କୁ ଦେବାକୁ ପଡ଼େ। ପୂଜାରୀକି ଭଲ ଲାଗିବ ଆପଲ ବୋଲି ସେ କହିବ ମୁଁ ଏଇଟାକୁ ଲଗେଇବି, ପୂଜାରୀ ଏଇଟା ଗୋଟେ ରୋଗ, ଆମେ ପୂଜାରୀ କରୁଛୁ ଆମେ ବି ଜାଣିଛୁ, ସେ ଜଣେ ଥିଲେ ସେ କେବେ କହିବି ମୁଁ ଡାଳିମ୍ବ ଲଗେଇବିନି, କାହିଁକି ତ ଡାଳିମ୍ବ ଭଲ ଲାଗିନି, ମୁଁ ସେଇଥିପାଇଁ ପୂଜାରୀ କାମ ଛାଡ଼ିଦେଲି, ତାଙ୍କ ସାଙ୍ଗରେ ଝଗଡ଼ା ହେଇକି ପୂଜାରୀ କାମ ଛାଡ଼ିଦେଲି, ମୁଁ ପୂଜାରୀ ସବୁ ଭଲ ପାଉଥିଲି ନା, ଯେତେ ଆରେ ଭଗବାନ ଡାଳିମ୍ବ ଖାଇବେନି ନା, ମୋ ଲୁଗା ଖରାପ ହେଉଛି ତାକୁ ଭଲ ଲାଗୁନି, ମୁଁ ଦେଖିଲି ଆଶ୍ଚର୍ଯ୍ୟ ମୋତେ ଲାଗେ, ଆରେ କି ଦେଖ, ସେତେବେଳେ ଆମେ ନୂଆ ଭକ୍ତ ଥିଲୁ ପୁରା ୟଙ୍ଗ ପୁରା, ହା କିଏ ଝଗଡ଼ା କରିବ କ'ଣ ଦରକାର, ଚାଲ ଯାହା କରୁଛନ୍ତି କର ଛାଡ଼, ସେ କେବେ ଲଗେଇବନି, ହା ତାକୁ ଭଲ ଲାଗେନି। ଭଗବାନ ଏଇଟା କେବେ କହିନାହାନ୍ତି, ଭଗବାନ କେବଳ ଆପଲ ଖାଇବେ, ଭଗବାନ ସବୁବେଳେ ପନିର ଖାଇବେ, ଭଗବାନ କେବେ ନାହିଁ, ସବୁବେଳେ ଯେଉଁ ପନିର ପରିବା ସବୁ ଅଛି ଭଗବାନଙ୍କୁ ଦେବାକୁ ପଡ଼ିବ। ପ୍ରଭୁ ନିଜେ କହିଛନ୍ତି ଏକାଦଶ ସ୍କନ୍ଧରେ, ଉଦ୍ଧବଙ୍କୁ କହିଛନ୍ତି ପ୍ରତ୍ୟେକ ଜିନିଷ, ଏ ତାଳଟା ତାଳ ହେଉଛି ତାଳ ପିଠା, ଯେତେବେଳେ ଯେଉଁ ସିଜିନ୍ରେ ଚାହା ସେଇଟା ସବୁ ଭଗବାନଙ୍କୁ ଦେବାକୁ ପଡ଼ିବ, ଅର୍ପଣ କରିବାକୁ ପଡ଼ିବ। ପ୍ରଭୁ ସୃଷ୍ଟି କରିଛନ୍ତି, ପ୍ରକୃତିର ମାଲିକ ସୃଷ୍ଟି କରିଛନ୍ତି, ପୁରୁଷ ସୃଷ୍ଟି କରିଛନ୍ତି, ପ୍ରକୃତି ଦେବୀ ଦେଉଛନ୍ତି, ତୁମେ ତାଙ୍କୁ ଦେବନି। ଏଗୁଡ଼ା ସବୁ ଏ ପ୍ଲାଷ୍ଟିକ ହୃଦୟ ଏମାନଙ୍କର, ଯେମାନେ ପ୍ରକୃତି ସହିତ ରୁହନ୍ତେନି ସେମାନେ ଭକ୍ତି କରିବା ବହୁତ ମୁସ୍କିଲ ହେଇଯିବ। ଯଦି ପ୍ରକୃତି ସହିତ ନ ରହିପାରୁଛନ୍ତି, ଷ୍ଟାନ୍ ବଜାର ରହୁଛନ୍ତି, ପ୍ରଭୁ ଜାଣିଛନ୍ତି ନା ପ୍ରକୃତିର ମାଲିକ ଯିଏ ପୁରୁଷ, ଭଗବାନ ପ୍ରତି ଆକର୍ଷିତ ହେଇଗଲେ ସେ ବଞ୍ଚିଯିବେ। ସାଧୁସନ୍ତମାନେ କାହିଁକି ଏଇ କଥା ମୁଁ କହୁଥିଲି, ସାଧୁସନ୍ତମାନେ କାହିଁକି ଏତେ ନ୍ୟାଚୁରାଲ ଚାକୁଦି, ଏତେ ଅଷ୍ଟିର ଲାଇଫ, କିନ୍ତୁ ସେମାନେ ତଥାପି ତାଙ୍କ ମନରେ ଶାନ୍ତି ଥିଲା, ସୁଖରେ ରହୁଥିଲେ, କେଉଁଥିପାଇଁ ଚିନ୍ତା ନଥିଲେ, ପ୍ରକୃତି ସହିତ ରହୁଥିଲେ। ଯୋଗୀମାନେ ଜ୍ଞାନୀମାନେ ଆମର କ'ଣ ଭଗବାନ, ସାଧୁ ଜୀବନ ତୁମେ ଭଗବାନ ସହିତ ନ ରହିପାରିଲା ତୁମର ଆଉ ଲାଇଫ କ'ଣ ଅଛି? ପ୍ରଭୁ ଗୁରୁକୃଷ୍ଣଙ୍କ ସୁଖ ତାଙ୍କର ସହିତ ତୁମେ ଯୁକ୍ତ ହେଇପାରୁନ, ତାଙ୍କ ଚିନ୍ତା ତୁମେ କରୁନ, ତାହେଲେ ତୁମର ଲାଇଫଟା ଗୋଟେ ଡ୍ରାଏ ଲାଇଫ ଲାଗିବ। ପ୍ରକୃତି ସହିତ ସବୁବେଳେ ଦଳେ ସମ୍ପର୍କରେ ଯେଉଁ ଗୋଟେ ଯିବା ଆସୁଛି, ଭଗବାନ ସୃଷ୍ଟି କରିଛନ୍ତି, ମଣିଷ ଯଦି ଚିନ୍ତା ବେଶୀ ନ କରୁ, ଏଥିପାଇଁ ସୃଷ୍ଟି କରିଛନ୍ତି ସୁନ୍ଦର ପ୍ରକୃତି, କି ସୁନ୍ଦର ଆହା କି ଆନନ୍ଦମୟ ଏଇ ବିଶାଳ ସଂସାର, ଧନ୍ୟ ମହାପ୍ରଭୁ ମହିମା ତୁମର ଅଟେ ଅନନ୍ତ ପାର। ଏସବୁ ଏଇଠି ଏଇ ଗୀତ ବାଜିଲା, ଆମେ ଏଇ ହେଲରେ ଟାଇମ ହେଲା, ଚାଲ ଚାଲ ଓଡ଼ିଆରେ ସେଟା ଦିଏ କ'ଣ ଫିଲ୍ମ ଗୀତ, ନଅଟା ବାଜିଲେ ତାହେଲେ ଗାଧେଇକି ଗାଧେଇକି ଯିବାକୁ ପଡ଼ିବ, କେଉଁଠିକି ସ୍କୁଲ ଯିବାକୁ ପଡ଼ିବ, ସଙ୍ଗୀତ ଦିଏ ନା ପ୍ରାୟ ସମୟ ଏଇଟା ଦେବ। ସୂର୍ଯ୍ୟ ଚନ୍ଦ୍ର ତାରା ତୁମରି ଆଜ୍ଞାରେ ବରସନ୍ତି ଦିବାନିଶୀ, ତୁମରି କୁସୁମ ପ୍ରତି ପ୍ରଭାତରେ, ପ୍ରତି ପ୍ରଭାତରେ କୁସୁମ ଯୋଉ ଫୁଟୁଛି ତୁମର କୁସୁମ। ବଡ଼ ବଡ଼ ଲେଖା ରାଇଟର ସବୁ ସେମାନେ ଥିଲେ, ପୁରା ଭକ୍ତ ନା ଆଉ ଭକ୍ତ କବି ସବୁ ଲେଖୁଥିଲେ, ଆଉ କେତେ ସୁନ୍ଦର ତ ଭାବଟାକୁ ସେ ଫୁଟେଇଛନ୍ତି। ପ୍ରକୃତି ସହିତ ମଣିଷ ସବୁବେଳେ ରହୁଥିଲା ନା, ଆଉ ବର୍ତ୍ତମାନ ସବୁ ପ୍ଲାଷ୍ଟିକ ମୋବାଇଲ ଇଣ୍ଟରନେଟ ଏଇଟାକୁ ଜ୍ଞାନ ବୋଲି ଭାବିଲା, ତା ଦେହରେ କ'ଣ ତାର କାମନା ହୁଦି, ତାର କାମନା ହୁଦି ତାହେଲେ ସବୁବେଳେ ଗୋଟେ ଦୁଃଖ ଦୁଃଖୀ ଯିବ ଆଉ ସିଏ ଗୋଟେ ହେଇଗଲା। ମାନେ ଆମକୁ ସଜୀବ ବସ୍ତୁ ଭଗବାନ ହେଲେ ଜୀବନ, ଆଉ ଯେଉଁମାନଙ୍କର ଜୀବନ ଅଛି ତୁମେ ତାଙ୍କୁ ତାଙ୍କ ସହିତ ବ୍ୟବହାର କର। ଏବେ ମୁଁ ସେ ପଢ଼ୁଥିଲି ସେ ଖାଇବା ବିଷୟରେ ଗୋଟେ କ'ଣ କିଏ ଗୋଟେ ପଠେଇଥିଲେ ତାକୁ ପଢ଼ୁଥିଲି, ନାଇଁ ଖୋଜୁଥିଲି ମୁଁ, ଖୋଜିକି ପାଇଲି ସେ ରୋଷେଇ, ସେ ଗୋଟେ ଝିଅଟା ସେ କଥା କହୁଛି, ଆମ ଗୁରୁଦେବ କହିଛନ୍ତି ଡ୍ରାଏ ଜିନିଷକୁ ଖାଇବନି, ଆମେ ଜୀବନ, ଆମେ ଜୀବନ ଜିନିଷକୁ ଖାଇବା। ମୋତେ ଭଲ ଲାଗିଲା ପଏଣ୍ଟ, ଆରେ ସତ କଥାଟା କହୁଛି, କହିଲା ମଇଦା ଯେଉଁ ଖାଉଛନ୍ତି, ମଇଦାରେ କ'ଣ ଅଛି, ଯେତେ ତୁମେ ଯେଉଁ ଜିନିଷ ଗୁଡ଼ା ଖାଉଛ, ସେ କହିଲା ତୁମେ ଯେଉଁଟା ଖାଉ, ଯେମିତି ଗହମ, ଗହମଟାକୁ କ'ଣ ତାର ପାଣିରେ ପକେଇଲେ ସେ କ'ଣ ହେଉଛି, ଗଜା ହଉନି, ମୁଗଟା ଗଜା, ତୁମେ ଜୀବନ 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 ଜୀବନ୍ତ ଲୋକ ତୁମେ ଜୀବନ ଜିନିଷ ଖାଉନା, ମଇଲା ଜିନିଷ କାହିଁ ଖାଉଛ, ତାକୁ ପୁଣି ପେଶିକି ତାକୁ କୁକିଂ କରିକି କାହିଁ ଖାଉଛ, ମରିଗଲା ସେ। ନା ଭଲ କଥା କହୁଛି, ଏଟା ଖାଇବୁ କିଏ, ଏ ଯୋଗୀ ମୁନିଙ୍କର କଥା ନା, ତା ଗୁରୁ ଯୋଗୀ ଏଇଟା ଲୋକକୁ କହିଲେ ତୁ କିଏ ଖାଇ ବଞ୍ଚିବ, ସେ କହୁଛି ତୁମେ ଡ୍ରାଏ ଜିନିଷ କିଛି ଖାଅନି, ମାନେ ଡ୍ରାଏ ମାନେ ଯେଉଁଥିରେ ଜୀବନ ନାହିଁ, ଯେଉଁଥିରେ ଜୀବନ ଅଛି ଖାଅ। ଆଜ୍ଞା କିଏ କୋଉ ମଣିଷ ଖାଇବ ମୁଗ ସିଝା କିଏ ଖାଇକି, ଆମେ ତ ଭଗବାନ ଭୋଗ ଲଗେଇବୁ ନା, ଆମେ ସେଠି ପ୍ରସାଦଟା ପାଇବୁ, ସିଏ ତା ତାର ଯେଉଁ ଯୁକ୍ତିଟା ରହୁଛି, ମୁଁ ସେ ଯୁକ୍ତିରେ ଭଲ ଲାଗିଲା ମତେ, ମାନେ ହଁ ଏ ଠିକ କଥା କହୁଛି। ଆଉ ତାର ପଏଣ୍ଟ ଆଡ଼ ରହୁଛି ମଇଦା, ଏ ଯୋଉ ବେସନ ଯୋଉ ଡ୍ରାଏ ଜିନିଷଟା ଆମେ ଖାଉଛେ, ସେ ତାପରେ ସେଟା ତାର ଜୀବନ ନାହିଁ ନା, ଆଉ ତୁମେ ଗୋଟେ ଜୀବନ, ତୁମର ଜୀବନ ଅଛି, ସେ ତୁମ ପେଟକୁ ଗଲା ମାନେ ପ୍ରୋବ୍ଲେମ କ୍ରିଏଟ କରି। ଆଉ ଲୋକମାନଙ୍କର ଆଗରୁ ଶ୍ରମ ଥିଲା, ତା ସବୁ ଯୁକ୍ତି ଗୁଡ଼ା ମୁଁ ଦେଖୁଥିଲି, ବଡ଼ ବଡ଼ ଯୁକ୍ତି କଥା କହୁଛି, କହିଲା ଯୋଉ ଯାହା ପେଟ ସବୁ ବାହାରିକି ବଡ଼ ବଡ଼ ହେଇଛି, କହିଲା ଏସବୁ କିଛି ନାହିଁ, କଚଡ଼ା ପଶିକି ରହିଛି ତୁମ ଭିତରେ, ତୁମ ନାକ ଉପରୁ କେମିତି ପେଟ ଆସିଲା, ଭଗବାନ ସୃଷ୍ଟି କରିଛନ୍ତି ଲାଷ୍ଟ ଟପ୍ ମୋଷ୍ଟ ଜିନିଷ ନାକ, ତା ବାହାରକୁ ବାହାରିଛି ମାନେ ତମ ପେଟ ଭିତରେ ଖାଲି କଚଡ଼ା ଭରି ହେଇକି ରହିଛି, ସେଇଟା ଡଷ୍ଟବିନ୍ଟା ହେଇଯାଇଛି, ତ ସଫାଇ କର ସଫାଇ କର। ସେ ଯେଉଁଟା ଏତେ ବାଡ଼ଉଛି କଥା ଆଶ୍ଚର୍ଯ୍ୟ ମୋତେ ଲାଗୁଛି, କିଛି ବି ଖାଉନି, ଏଇ ସାଲାଡ଼ଟି ଖାଇଦେଉଛି, କ'ଣ ଖାଇଦେଉଛି, ତାର ଗ୍ରିପ୍ ସବୁ ଡାଏଟ କଣ୍ଟ୍ରୋଲର ସେ ସବୁ ସ୍ପିଚ୍ ଦେଉଛି, ବଟ ବଡ଼ ତା ଗୁରୁ ତା ଗୁରୁଙ୍କୁ ପ୍ରଣାମ କରୁଛି, ପୁଣି ତା ଗୁରୁଙ୍କୁ କହୁଛି ମୋ ଗୁରୁଦେବଙ୍କୁ ପ୍ରଣାମ କରି କହୁଛି, ମୋତେ ଏଇଟା ଭଲ ଲାଗିଲା, ଯାହା ହଉ ତା ନାଁ ନେଇକି ପ୍ରଣାମ କରୁଛି ଗୁରୁ ମଣିଷ। ଏଇ ଯୋଉ ଏଇ ଯୋଉ ଏଇ କଥାରେ କହୁଛି ଅଶାନ୍ତି କାହିଁକି, ଗୋଟେ ସବୁବେଳେ ପ୍ରକୃତିକୁ ହରେଇଲା, ପୁରୁଷକୁ ବି ହରେଇଲା, ତାର ସଙ୍ଗ କଲାନି, ପ୍ରକୃତି ସହିତ ରହିଥିଲେ ଟିକେ ଶାନ୍ତ ହେଇକି ମଣିଷ ରୁହନ୍ତା, ତାକୁ ଛାଡ଼ିଲା, ଚାଷବାସ ଛାଡ଼ିଲା, ଭଗବାନଙ୍କୁ ବି ଛାଡ଼ିଲା, ଗୋମାତାଙ୍କୁ ଛାଡ଼ିଲା, ମଣିଷ କ'ଣ କରିବ? ବ୍ରଜରେ କ'ଣ ଥିଲା? ଏଇ କ୍ଷତିବାଡ଼ି ଥିଲା, ଭଗବାନ ଥିଲେ, ତିନି ଜଣ ଥିଲେ, ପ୍ରକୃତି ଥିଲେ, ପୁରୁଷ ଥିଲେ, ପ୍ରକୃତିର ନିୟନ୍ତା ସେଇଠି ରହୁଥିଲେ, କୃଷ୍ଣ ରହୁଥିଲେ, ତାଙ୍କର କାହା ସହିତ ସମ୍ପର୍କ ଥିଲା? ଗୋମାତାଙ୍କ ସହିତ, ସଂସାରରେ ସବୁଠୁ ସ୍ନେହ ପ୍ରାଣୀ ସେ, କେବେ କାହାର ମଣିଷକୁ ତୁମ ଚେଲା ହଉ ଯିଏ ହଉ, ମଣିଷ ଦିନେ ଯେତେ ଯେଉଁ ମଣିଷ ଦିନେ ତୁମକୁ ଧକା ଦେଇପାରେ, କିନ୍ତୁ ଗୋମାତା କାହାକୁ ଧକା ଦେବେନି। କେତେ ଦୁଷ୍ଟ ହେଲେ କେବେ ଧକା ଦେବେନି। ସେ ତୁମ ଗୋଡ଼ ଉପରେ ଚଢ଼ି ଯାଉଛନ୍ତି, ଯେଉଁଦିନ ତୁମକୁ ମାରୁଛନ୍ତି, ତା ନାଁ ତୁମେ ମରିବାର ଥିଲା, ତୁମେ ବଞ୍ଚେଇଲେ ସେ କେବେ ତୁମକୁ ଧକା ଦେବେନି। ଦେଖିଲା ମୋର ମାଲିକ ମାସେ ପରେ ଯାଇ ଡାକିଦେବି, ଧଉଳି ଅନେବ ଅନେ ପଡ଼ିବ, ମୁଣ୍ଡକୁ ଚାଟିବ ସାଙ୍ଗେ ସାଙ୍ଗେ। ମାସେ ପରେ, ଦୁଇ ମାସ ପରେ, ପାଞ୍ଚ ମାସ ପରେ ତୁମେ ଯାଉ, ସେ ମନେ ରଖିଛି ମୋ ମାଲିକ ଇଏ ମଣିଷ। ତୁମେ ଗୋଟେ ଦିନ ଖାଇବ ନ ଦିଅ, ତା କଣ ଦିପଦ କରିଦିଅ, ସେ ଗଲା ଉଠିଲା ଚାଲିଲା ମଣିଷ। ଏୟା ବ୍ରଜବାସୀମାନେ ସୁଖ ରହୁଥିଲେ, ତିନି ଜଣ ତାଙ୍କ ପାଖରେ ଥିଲେ, ସୁନ୍ଦର ପ୍ରକୃତି ଯମୁନା ରହିଥିଲେ, ଆଉ ପ୍ରକୃତିଙ୍କ ସହିତ ତାଙ୍କ ସମ୍ପର୍କ, ପୁରୁଷଙ୍କ ସହିତ ଭଗବାନ କୃଷ୍ଣଙ୍କ ସହିତ ସମ୍ପର୍କ, ଆଉ ଗୋମାତାଙ୍କ ସହିତ ସମ୍ପର୍କ। ଅତି ଆକର୍ଷଣୀୟ ଜୀବନ ଥିଲା, ମଧୁର୍ଯ୍ୟ ଏଥିପାଇଁ ଥିଲା, ମଣିଷର ମାଧୁର୍ଯ୍ୟ ଥିଲା ନା ଜୀବନର। ବର୍ତ୍ତମାନ ଗୋଟେ ଜୀବନ ମାଧୁର୍ଯ୍ୟତା କିଛି ଗୋଟେ ସିଭିଲାଇଜେସନ ଏମିତି ହେଇଗଲାଣି, କହିଲେ ବି କିଛି କିଏ ଚେଞ୍ଜ ହେଇପାରିବ ନା କ'ଣ, କିଛି ଆବଶ୍ୟକ ନାହିଁ କହିବା, ଖାଲି ଦୁଃଖ ଲାଗୁଛି ବୋଲି କହିବାକୁ ପଡ଼ୁଛି ବେଳେବେଳେ। ଦୁଃଖ ଲାଗୁଛି ନା, ସ୍ନେହ ନାହିଁ, ସମ୍ପର୍କ ନାହିଁ ମଣିଷମାନଙ୍କ ଭିତରେ। କିଏ ଖାଇଲା ଗୋଟେ ଛୁଆଟି ବେଳେ ସବୁ ସବ୍ଜି କରିକି, ଜଣ ଘରେ ଇଏ ଆମିଷ ଗୁଡ଼ାକ, ସେ ଯଦି ଆମିଷ ଖାଇଥିବ ନା, ସେ ତିନିଟା ଘରେ ମାଟିବ, ଆଉ ଘର ଲୋକ ମୁଁ ରୋଷେଇ କରୁଛି ମୁଁ ଦେବିନି, ପିଠାପଣା ହେଲେ ବି ମାଟିବି, ଯିଏ ଆସୁଛି ତା ଡୋର ଲକ୍ କଲା, ଖାଇଲା କଲା, ଭାଇ 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 ହେଇଥିବେ ତ ପଚରା ପଚାରି ନାହିଁ। ତୁମେ ମନୁଷ୍ୟ, କିଏ ମନୁଷ୍ୟ, ତୁମେ କ'ଣ ଭଗବାନଙ୍କୁ ପାଇବ, ତୁମ ହୃଦୟରେ ଉଦାରତା ନାହିଁ, ତୁମ ହୃଦୟରେ କିଛି ନାହିଁ, ଶୁଷ୍କ ହୃଦୟ, ଖାଲି ଚିନ୍ତାଶୀଳ। ଏଇ ଚିନ୍ତା ଚିନ୍ତା ଚିତା ଦ୍ୱୟରେ ମଧ୍ୟ ଚିନ୍ତା ଏବଂ ଗରିଅଛି, ଚିନ୍ତା ଆଉ ଚିତା ଭିତରେ ଚିନ୍ତା ହେଉଛି ଗରିଆ। କାହିଁକି ଚିତା କାହାକୁ ଦେବ, ଚିତା ଦହତି ନିର୍ଜୀବ, ନିର୍ଜୀବ ମରିଗଲା ପରେ ଲୋକଟା ଚିତା ଦହିଦେବ, ଆଉ ଚିନ୍ତା ଦହତି ସଜୀବ, ସଜୀବ ଲୋକକୁ ବୁଝିପାରୁଥିବା ବୋଲେ, ଚିନ୍ତା ସଜୀବ ଲୋକକୁ ଦହନ କରିଦେବ। ମୁଣ୍ଡରେ ଯଦି କିଛି ପଶିଲା, ସେ ମୁଣ୍ଡରୁ ତୁମେ ବାହାର ନ କରି ପାରିଲ, ତୁମେ ସବୁ ରୋଗକୁ ଡାକି ଆଣିବ, ଆଉ ମୁଣ୍ଡ ଗୋଟେ ପଶିଛି ନା ଚିନ୍ତା। ସାଧୁ ସନ୍ଥ ମାନେ କଣ, କେଉଁଥିପାଇଁ ସେମାନେ ଏତେ ସୁଖ ରୁହନ୍ତି, ଏଥିପାଇଁ ତାଙ୍କ ମନ ଭିତରେ କୌଣସି ଚିନ୍ତା, କେବଳ ଚିନ୍ତା ହେଲା ହରିଚିନ୍ତା, ନାମଟା ଆମର, ଆଉ ଚିନ୍ତା କ'ଣ କରିବା, ଆଉ ତୁମେ ଆଉ ଯାହା ଚିନ୍ତା କର, ସେଇଟା ଗୋଟେ ସମସ୍ୟା, ଆଉ ତୁମେ ସମାଧାନ ନାହିଁ। ଆଉ ପ୍ରଭୁ ସବୁବେଳେ କୁହନ୍ତି, ଚାଣ୍ଡ ହରେ କୃଷ୍ଣ ନେବି ଆପେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ। ଚିନ୍ତା, ମନ ଚିନ୍ତା କରିବ, ମନ ସମସ୍ୟା ତିଆରି କରିବ, ମନ ସମାଧାନ କରିପାରିବନି, ମନର କାମ ଏଇଟା, ମନ କିଛି କରିପାରିବନି। ମନ କେବଳ ଗୋଟେ, ସେ ଗୋଟେ କ'ଣ କୁହନ୍ତିନି, ମୁଣ୍ଡ ବୋଝଟାକୁ କାନ୍ଦୁକୁ ଆଣେ, ମନ ଗୋଟେ ଚିନ୍ତା କରିଦିଏ, ଏଇଟା କିଛି ଦିନ ପାଇଁ କରିଦେବ, ତାପରେ କହିବ ଆଉ କିଛି ସମସ୍ୟା ମୋର ନାହିଁ, ପୁଣି ଯିବ ଦେଖିଲା ନା, ସମସ୍ୟା ତ କର୍ମ ବଳରୁ ଆସୁଛି, ସମସ୍ୟା ମୋ ଜଗତ, ତାକୁ କେବେ ତୁମେ ଆଭଏଡ୍ କରିପାରିବନି, କେବଳ ଶରଣାଗତ ହେବାକୁ ଚେଷ୍ଟା କର। ଜୀବ ଶରଣାଗତ ହେବାକୁ ନ ଶିଖିଲେ କୃଷ୍ଣଙ୍କ ଚରଣରେ, ତାର ଆଉ କୌଣସି ସମସ୍ୟାର ସମାଧାନ ହେଇପାରିବ ନାହିଁ, କେବେ ବି ହେଇପାରିବନି। ଏଇ କଥାରୁ ଏଣେ ପଳେଇ ଆସିଲା ଜି, ବ୍ରଜବାସୀମାନେ କେତେ ସୁଖରେ ରହୁଥିଲେ, କୃଷ୍ଣ କେତେ ସୁଖରେ ରହୁଥିଲେ, ଆନନ୍ଦ ରହୁଥିଲେ, ସବୁ ନୃତ୍ୟ ଗୀତ ସବୁ ସବୁ କିଛି ଥିଲା ବ୍ରଜରେ। କୃଷ୍ଣ ତମେ ଭୁଲି ପାରନ୍ତିନି ବ୍ରଜକୁ, କେବେ ବି ଭୁଲି ପାରନ୍ତି, ପ୍ରକୃତି ସହିତ ସବୁବେଳେ ଭଗବାନ ପ୍ରକୃତିର ନିୟନ୍ତା ଅଛନ୍ତି, ପୁରୁଷ ଅଛନ୍ତି, ସ୍ୱୟଂ ଭଗବାନ କୃଷ୍ଣ। ସେଥିପାଇଁ ନନ୍ଦ ମହାରାଜ ଯେତେବେଳେ କହିଲେ ଏ କଥା ବ୍ରଜବାସୀମାନେ, ଆଉ ବ୍ରଜବାସୀମାନଙ୍କର ନନ୍ଦ ମହାରାଜ କହୁଛନ୍ତି, ସେମାନେ ବି ସରଳ, ସେମାନେ ସବୁ ଗ୍ରହଣ କରିନେଲେ, ତାଙ୍କର ଐଶ୍ୱର୍ଯ୍ୟ ଜ୍ଞାନ କେବେ ଆସେନି ନନ୍ଦଙ୍କର, କେବଳ ସେ ଗୋଟିଏ ଜିନିଷ ଜାଣନ୍ତି, ସାଧୁ ବାକ୍ୟକୁ ବିଶ୍ୱାସ କରିଛନ୍ତି, ନାରାୟଣ ଆବେଶ ହେଇଯାନ୍ତି କା ଦେହରେ, କୃଷ୍ଣଙ୍କ ଦେହରେ। ଇତି ନନ୍ଦବଚ ଶ୍ରୁତ୍ୱା ଗର୍ଗ ଗୀତମ ରଜୌକଶଃ ମୁଦିତା ନନ୍ଦ ମାନର୍ଚୁ କୃଷ୍ଣଶ୍ଚ କୃଷ୍ଣଶ୍ଚ ଗତ ବିସ୍ମୟ। ଇତି ନନ୍ଦବଚ ଶ୍ରୁତ୍ୱା ଗର୍ଗ ଗୀତମ ରଜୌକଶଃ, ଯେମିତି ଗୀତ ଅଛି ନା ଦଶମ ସ୍କନ୍ଧରେ, ଗୋପୀ ଗୀତ, ବେଣୁ ଗୀତ, ଯେଉଁ ଗୀତ ସବୁ ଅଛି, ଗୀତ ପଞ୍ଚକ ଯେଉଁ ଗୀତ ସବୁ ଅଛି, ଯୁଗଳ ଗୀତ, ଭ୍ରମର ଗୀତ, ଯେଉଁ ଗୀତ ସବୁ ଅଛି, ଇଏ ଗୋଟେ ଗୀତ କେଉଁଟା, ଗର୍ଗ ଗୀତା, ଗର୍ଗାଚାର୍ଯ୍ୟ ଏଠି ଗର୍ଗ, କାରଣ ଗର୍ଗାଚାର୍ଯ୍ୟ ନାମକରଣ ବେଳେ ଯେଉଁ ଆକ ହୋଇଥିଲେ ଏଠି କହୁଛନ୍ତି, ଇତି ନନ୍ଦବଚ ଶ୍ରୁତ୍ୱା ଗର୍ଗ ଗୀତମ ବ୍ରଜୌକଶଃ, ବ୍ରଜବାସୀମାନଙ୍କୁ ଏ ଗର୍ଗ ଗୀତ କହିଲେ, ଗର୍ଗାଚାର୍ଯ୍ୟ କ'ଣ କହିଥିଲେ, କାହା ବିଷୟରେ, କୃଷ୍ଣଙ୍କ ବିଷୟରେ। ମୁଦିତା ନନ୍ଦ ମାନ ଚୁହୁ କୃଷ୍ଣଶ୍ଚ ଗତ ବିସ୍ମୟ, ସମସ୍ତେ ପ୍ରଖୁସି ହେଇଗଲେ, କିଏ, ବ୍ରଜବାସୀମାନେ। ମଣିଷ ଯେଉଁ ଏତେ ବର୍ତ୍ତମାନ ଯାହାକୁ ତୁମେ ଗୋଟେ ବୁଝା, ସେ କାହିଁକି ଏଇଟା ହେଲା, କାହିଁକି କେମିତି ହେଲା, କେଉଁଠି କ'ଣ ହେଲା, ତାର ମନରେ କେତେବେଳେ ଗୋଟେ ସନ୍ଦେହ, ଏଇଟା କେମିତି ହେଉଛି, ଏଇଟା କାହିଁକି ହେଉଛି, ସରଳ ଲୋକ ଯିଏ ନୁହେଁ ତା ମନରୁ ସନ୍ଦେହଟା କେତେବେଳେ ହେଲେ ଯିବନି, ଗୋଟେ ବାହାରି ପଡ଼ୁଥିବ ଆଉ ଗୋଟେ ପଶି ଯାଉଥିବ, ଆଉ ଗୋଟେ ବାହାରି ପଡ଼ୁଥିବ ଆଉ ଗୋଟେ। ଆଜିକାଲି ସେ ସରଳ ମଧ୍ୟ ନା ହଜାର କୋଶ୍ଚେନ୍, ଆମେ ମନରେ ଭିତରେ ଗୁରୁଦେବଙ୍କୁ କିଛି ଗୋଟେ ପ୍ରଶ୍ନ ପଚାରୁ ଗୁରୁଦେବ ନାମକ। ସେମାନେ ବିଦେଶୀ ଲୋକ, ସେମାନଙ୍କର ସନ୍ଦେହ ବେଶୀ, ସେମାନେ ପ୍ରଶ୍ନ ଭାରତୀୟ ଲୋକ ଏତେ ଏତେ କଥା ଗୋଟେ କ'ଣ ନାମକର ନାମକର ସବୁ ବୁଦ୍ଧି ଆସିବ। ଏଇଟା ଭଲ ମେଣ୍ଟାଲିଟି ନୁହେଁ, ଏଇଟା ଗୋଟେ ଭଲ ଗୋଟେ ସୁସ୍ଥ ମାନସିକ ଭକ୍ତର ଏଇଟା ବିଚାର ନୁହେଁ। ସବୁବେଳେ କ'ଣ କୁହାଯିବ ଗୋଟେ କୋଶ୍ଚେନ୍ 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 ମନ ଭିତରେ ଆସୁଛି, କାହିଁକି କୋଶ୍ଚେନ୍ ଗୁଡ଼ାକ ଆସୁଛି, ତା ଭିତରେ ଜଟିଳତା ଅଛି, ସରଳତା ନାହିଁ। ସବୁ କୋଶ୍ଚେନ୍ ଆନ୍ସର୍ଟା କେବଳ ଶୁଦ୍ଧ, ତୁମେ ଶରଣାଙ୍ଗତ କି ନାମ କର, ଗୁରୁ ବୈଷ୍ଣବ ଶରଣାଙ୍ଗତ ତୁମର ମିଳିଯିବ, ସେମାନମୁଖୀ ନହେଲେ ତ ମିଳିବନି। ଆଉ ତୁମେ ଆନ୍ସର୍ ଦେଇଦେଲେ କ'ଣ ହବ, ତୁମେ ଜଣଙ୍କୁ ଡିଫିଟ୍ କରିଦେଇ ପଳାଇ ଆସିଲ, କ'ଣଟା ହେଇଗଲା, ତା ମାଇଣ୍ଡ କେବେ ଡିଫିଟ୍ ହେଇନି, ତୁମ ଆନ୍ସର୍ରେ ସେ ତା ଡିଫିଟ୍ ହେଇଗଲା ସେଇ ପଏଣ୍ଟରେ, ତା ମାଇଣ୍ଡ କିନ୍ତୁ ସେମିତି ତାଜା ରହିଛି। ଏଇଟା ସବୁ ସେବନମୁଖୀ ନହେଲେ ତ କିଛି ଆନ୍ସର୍ ମିଳିବନି, କାହିଁକି ହଉଛି କ'ଣ ହଉଛି ସେବନମୁଖୀ। ଏବେ ବାକି ସେ କିଏ ପଠେଇଥିଲା ସେଟା ଭକ୍ତିଦାନ ଠାକୁର ପାଖକୁ, ସେ ବେଦ ବେଦାନ୍ତ ସବୁ ଜାଣିଛନ୍ତି, ମାଲବିୟା କ'ଣ ତା ନା, ମଦନ ମୋହନ ମାଲବିୟା ଯେ ଅଛନ୍ତି ନା ଆମର ଯେଉଁ ମଥୁରାରେ, ଦେଖିବ ମଥୁରା ସିଏ ଟ୍ରଷ୍ଟର ଅଛନ୍ତି, ମଥୁରା ସେ ମନ୍ଦିର ସିଏ ସବୁ କରିଥିଲେ ନା, ବହୁତ ଲେର୍ନାଣ୍ଟ ମଦନ ମୋହନ ମାଲବ, ସେମାନେ ସବୁ ଭକ୍ତ ଥିଲେ। ସେ ଗଲେ ଭକ୍ତିଦାନ ଠାକୁର ପାଖକୁ ବେଦ ବେଦାନ୍ତର କୋଶ୍ଚେନ୍ ନେଇକି ପ୍ରଶ୍ନ ପଚାରିବେ, ଭକ୍ତିଦାନ ଠାକୁର କହିଦେଲେ ମୁଁ ତୁମର ପ୍ରଶ୍ନର ଉତ୍ତର ଦେବି, ତୁମେ ଯାଅ ଟିକେ ଆମର ଯିଏ ପୂଜାରୀ ଅଛନ୍ତି ତାଙ୍କୁ ପଚାର, ସେ କିଛି ସେବା ଦେବେ, ତାପରେ ତୁମେ ଆସିବ। ହେଲେ ପୂଜାରୀ କତି ଗଲା, ପୂଜାରୀ କହିଲା ଆଜ୍ଞା ବାସନ ଟିକେ, ସେ କାଇଁ ଜାଣିବ ଏତେ ବଡ଼ ସେ ଧନରେ ଜ୍ଞାନରେ ଏତେ ବଡ଼, ହେଲେ ବାସନ ମାଜନ୍ତୁ ଆଜ୍ଞା ବାସନଟି, ଏ ବାସନଟାରେ ବାକି ରହିଛି ଠାକୁରଙ୍କ ସେବା ନା, ଆପଣ କିଏ ନାମ ଗୁରୁଦେବ ପଠେଇଲେ ମହାରାଜ କି ସେବା କରିବେ, ଆଜ୍ଞା ଯାଆନ୍ତୁ ବାସନଟା ମାରିଦେବେ, ସେ କାଇଁ ଜାଣିବ କେତେ ବଡ଼ ଲୋକ। ଆଜିକାଲି କେଉଁ କାହାକୁ ବାସନ ମାଜିବାକୁ ଗଲୁ ସବୁବେଳେ କ'ଣ କିରେ ମୁଁ ମରିଯିବି ଏତେ ବାସନ, ଦେଖୁନ ସେବନମୁଖୀ କିଏ ନୁହନ୍ତି ବା, ସବୁ ଭୋଗନମୁଖୀ। ଆମେ ଭାବୁଛେ ଭୋଗନମୁଖୀ ଭୂମିକାରେ ରହିକି ଆମେ ଜ୍ଞାନ ପ୍ରାପ୍ତି ହେବା, ଆମର ସନ୍ଦେହ ଚାଲିଯିବ, ଏଇଟା କେବେ ହବନି, କେବେ ହବନି। ଏଇଟା କିଛି ଜ୍ଞାନ ନାହିଁ, ତୁମର ଯେଉଁ ଜ୍ଞାନ ଗୁଡ଼ା ସବୁ ଥିରୋଟିକାଲ ଜିନିଷ ଗୁଡ଼ା, ସେଟା ତୁମ ପାଞ୍ଚ ପଇସାରେ କାମ ଲାଗିବନି, ପାଞ୍ଚ ପଇସାରେ ଓଡ଼ିଆରେ କୁହନ୍ତୁନି, ତୁମ ପାଞ୍ଚ ପଇସାରେ କାମ ଲାଗିବନି, ଖାଲି ବଟର ହଉଥିବ, ଦେଖିଲ ନିଜର କିଛି ନଥିବ ଭିତରେ। ଓଡ଼ିଆରେ ଗୋଟେ କୁହନ୍ତୁନି ଫମ୍ପା ମାଠିଆର ଶବ୍ଦ ବେଶୀ ସେଇଆ ହବ, ଏଇଟା ସବୁ ସେବନମୁଖୀ ଜିନିଷ ଗୁଡ଼ା। ମଦନ ମୋହନ ମାଲବିୟାକୁ ପଠେଇଲେ, ପୂଜାରୀ ତାର କହିଦେଲା ଆଜ୍ଞା ବାସନ ମାଜନ୍ତୁ, ସେ କାଇଁ ଜାଣିବେ ଏତେ ବଡ଼ ଲୋକ ଏତେ ଜ୍ଞାନୀ ଲୋକ ବୋଲି, ବାସନ ମାଜିକି ତ ଆସିଲେ ପୂଜାରୀ ଠାକୁର କହିଲେ କ'ଣ କୁହ ପଟ୍ରହନ ପ୍ରଶ୍ନ ନା କହିଲେ ଆଜ୍ଞା ପ୍ରଶ୍ନ କିଛି ନାହିଁ, କହିଲେ କ'ଣ ଏତେ ବେଦ ବେଦାନ୍ତ ପ୍ରଶ୍ନ ନେଇକି ଆସିଲେ ନା ଆଜ୍ଞା ସବୁ ସମାଧାନ ହେଇଗଲା, ବାସନ ମାଜ ମୋର ହେଇଗଲା, ବାସନ ମାଜ ମୋର ହେଇଗଲା। ଆଉ ସେବନମୁଖୀ କାହିଁକି ରଖାହେଇଛି, କାହିଁକି ମନ୍ଦିର ମଠ ମନ୍ଦିର ସେବା ଗୁଡ଼ା ଦିଆହେଇଛି, ଆଚାର୍ଯ୍ୟ ମାନେ ବୋକା, ଏଠି କ'ଣ ଘର ଚଳା ହଉଛି, ଏଠି ହୋଟେଲ ଚଳା ହଉଛି କି ନା, ପେଟ ପୋଷା ହଉଛି କି, ଏଠି ପେଟ ପୋଷା ହଉଛି ନା କ'ଣ, ପେଟ ପୋଷା ନାହିଁ ଗୋଟେ ବାବାଜୀ ଗୋଟେ ମଠ କରୁଛି, ଏଠି ଆରାମରେ ରହି ବୁଲି। ଆଜିକାଲି ତ ଏଇଟା ସବୁ ବୁଝେଇବ କି ରାଜି ନାହାନ୍ତି, ସେବା ଆମେ କର୍ମୀ ଲୋକ ଦ୍ୱାରା କରିବା, ସେଟା କ'ଣ ସେବା, ସେଟା ସେ କ'ଣ ସେବାର ମୂଲ୍ୟ ବୁଝିବ, ସେ ଫୋପାଡ଼ ଫୋପଡ଼ କାମ କରିବ ନା, ଆଉ ତାର ସ୍ୱୀକୃତି ପାଇଗଲା। ଆମେ କହିବା ମୁଁ ମୋର ଯିବି ଟଙ୍କା ଆଣିବି, ତୁ ଟଙ୍କା ଆଣ ବାପା, ସେବନମୁଖୀ ହବ କି, ଏଇ ଜ୍ଞାନ କେଉଁଠୁ ଆସିବ। ହଁ ଭଗବାନ ପାଇଁ ଭିକ୍ଷା ଦରକାର, କିନ୍ତୁ ତାର ଅର୍ଥ ନୁହେଁ ଯେ ତୁମେ ଫିଜିକାଲ ସେବା ସର୍ଭିସ କରିବନି, ଏଇଟା କରିବାକୁ ପଡ଼ିବ, ସବୁ ସେବନମୁଖୀ ହବାକୁ ପଡ଼ିବ। ଆଉ ଭକ୍ତି ଏଇଟା କହିଲେ କ'ଣ ହେଲା ନା ଆଜ୍ଞା ସବୁ ଆଜ୍ଞା ସମାଧାନ ହେଇଗଲା, ବାସନ ମାଜି ମାଜିବ ଆଉ, ସେ ଚିନ୍ତା କରୁଥିବ ପ୍ରଥମେ ଖରାପ ଭାବିଲା, ଆରେ ମୁଁ ଆସିଛି କ'ଣ, ମୁଁ ଏତେ ବଡ଼ ଲୋକ, ମୁଁ ଆସିଛି ପ୍ରଶ୍ନ କରିବା ପାଇଁ, ମୁଁ ଶୁଣିଲି ସେ ବହୁତ ଲର୍ଣ୍ଣାଣ୍ଟ ଲୋକ, ମୁଁ କ'ଣ ବାସନ ମାଜିବ ମୋତେ ପୂଜାରି କହିଲେଣି, ସେମାନମୁଖୀ ଯିବ ଆଦୌ ଭଗବାନ ସେମାନମୁଖୀ ନହେଲେ ଏଇଟା ଜ୍ଞାନ ଗୁଡ଼ା କେମିତି ଉଦିତ ହବ, ତ ହବନି କିଛି, ଯାହା ଜାଣିଛ ସବୁ ଏଇଟା ପଢ଼େ ଶୁଖ ପାଠ ଭଳିଆ, ତୁମର କିଛି କାମରେ ଲାଗିବନି ବାପା, ଜାଣିଛ ଭଲ, କାହିଁ ମୁଣ୍ଡରେ ଅଲଗା କଥା କାହିଁକି ପୁରେଇବ, ଯେଉଁଟା ମୁଣ୍ଡ ଭିତରେ ରହିଛି ଏଇଟା ଭଲ, କିନ୍ତୁ ସେବନମୁଖୀ ନହେଲେ କିଛି ଫଳବତୀ ହବନି, କିଛି ଫଳବତୀ ହବନି। ତା ଭିତରେ ପୁଣି ସେବନମୁଖୀ ଭିତରେ ପୁଣି ଗୁରୁ କୃପା, ଏଇ ସନ୍ଦେହ ତ ଆସିବନି, ଗୁରୁ କୃପା ହେଇଗଲେ ସେ ଜ୍ଞାନ ଗୁଡ଼ିକ ତୁମର ଫଳବତୀ ହେଲା, ଫ୍ରୁଟିଭ୍ ଯାହା କୁହାଯାଏ ଫଳବତୀ ହବ। ସେଥିପାଇଁ ଆମେ ଯେତେ ପ୍ରକାର ଜିନିଷ କରୁଛେ ସବୁଥିରେ ସେବାଟା ରହୁଛି ନା, କାୟିକ ବାଚିକ ମାନସିକ ତିନିଟା ସେବା ରହିବ, ମନରେ କୃଷ୍ଣ ଚିନ୍ତନ କରିବ, ମୁଖରେ ହରିନାମ କରିବ, ସ୍ୱର ଦ୍ୱାରା ସେବା କରିବ, ତିନିଟା ଦରକାର କଣ୍ଟିନ୍ୟୁସ, ତାପରେ ପରଫେକ୍ସନ୍ ପାଇବ ନା ପାଇବନି, ଆ ପ୍ରୋସେସ୍ଟା ସେ କେମିତି ହବ। ବ୍ରଜବାସୀ ମାନେ ଏଇ ଯୋଉ ସନ୍ଦେହ କଥା ବ୍ରଜବାସୀ ମାନେ ବହୁତ ମୁମୁଚୁ ହଉ ଇତି ନନ୍ଦ ବଚସ୍ତ ଗର୍ଗ ଗୀତ ବ୍ରଜ କଷା ମୁଦି ତାହା ନନ୍ଦମା ଆନଚୁ ହଉ ନନ୍ଦଙ୍କର କଥାକୁ ଶୁଣିକି ମୁଦି ତାପରେ ଆନନ୍ଦ ହେଇଗଲେ ସରଳ ଲୋକ ନା ହୃଦୟଟାକୁ ଆମେ ସରଳ କରିବାକୁ ପଡ଼େ ବାରମ୍ବାର ଆଚାର୍ଯ୍ୟ ବାଣୀଙ୍କୁ ଶ୍ରବଣ କରିକି ଏଇ ସେବନମୁଖୀ ହେଇଗଲେ ଜୀବନ ସରଳତା ରହେ ତାର ଯଦି କିଛି ଆଶା ନାହିଁ ଲାଭ ପୂଜା ପ୍ରତିଷ୍ଠାର ଆଶା ନାହିଁ ବଡ଼ ହବାର ଆଶା ନାହିଁ କେବଳ ଗୋଟିଏ ଜୀବନରେ ଗୋଟେ ପଏଣ୍ଟକୁ ଜଣେ ଧରୁ ତାର ସବୁ ସବୁ ଲାଇଫର ଟର୍ଣ୍ଣିଂ ପଏଣ୍ଟଟା ସବୁଆଡ଼େ ଚାଲି ଆସେ ସବୁ ବୁଲେଦେବ ଭଗବାନଙ୍କ ଆଡ଼ୁ ମୋର ବଡ଼ ହବାର ଇଚ୍ଛା ଏଇଟା ତ ବଡ଼ ପ୍ରୋବ୍ଲେମ୍ ଆଉ ମୁଁ ଯାହା କରିବି ବଡ଼ ହବାକୁ ଇଚ୍ଛା ମୋର ଆବଶ୍ୟକ ନାହିଁ ମୁଁ ସେବକ ହେବି ଭଗବାନଙ୍କ ଟିକେ ସେବା କରେ ଟିକେ ମୋର ଭକ୍ତି ଦରକାର ଆମେ ବଡ଼ ହବାର ଇଚ୍ଛା ରଖିଲା ମାନେ ତୁମେ କପଟକୁ ଆଶ୍ରୟ କରିବାକୁ ପଡ଼େ ସରଳ ହେଇପାରିବ ନାହିଁ କମ୍ପିଟିସନ ମୁଡ୍ ଆସିବ ଅନ୍ୟ ପ୍ରତି ଅପରାଧ ହବ ସବୁ ହବ ଏଗୁଡ଼ା ବଡ଼ ହବାର ଆଶା କିଛି କେବେ ରଖିବନି ସେତିକି ଗୋଟିଏ ପଏଣ୍ଟକୁ ଯଦି ଜଣେ ଛାଡ଼ି ଦେଇପାରିଲା ତା ଜୀବନରେ ସେ କିଛି ନା କିଛି ସକ୍ସେସ ମାନେ ଏଭ୍ରି ପ୍ରତି ଷ୍ଟେପ୍ରେ ସେ କିଛି ସକ୍ସେସ ପାଇପାରିକା ଯିବ ଆଉ ସବୁବେଳେ ସବୁ ସକ୍ସେସର ଫେଲୁଅର କାମ ହେଉଛି ଏଇଟା ସବୁବେଳେ ଆମର ଗୋଟେ ବଡ଼ ହବାର ଆଶା ନାଇଁ ନାଇଁ ମଣିଷ କାହାକୁ ବଡ଼ କରିପାରିବ ମଣିଷ କ'ଣ ବଡ଼ ହେଇପାରିବ ଭଗବାନ ଯାହାକୁ ବଡ଼ କରିବ ବଡ଼ ଲୋକ ବଡ଼ କରିବ ନା ଆଉ ଗରିବ ଲୋକ ଗୋଟେ ବଡ଼ କ'ଣ କାହାକୁ କରିବ ସମାଜ ଲୋକ ଆମକୁ କହିଥିଲେ ବଡ଼ ବୋଲି ଆମେ ବଡ଼ ଆମେ ସମାଜ ଆଗରେ ବଡ଼ ପ୍ରଭୁ ଆଗରେ ବଡ଼ ଯେଉଁ ଲୋକମାନେ ଆମକୁ ବଡ଼ ବଡ଼ କଥା କହୁଛନ୍ତି ହଁ ମହାରାଜ ସିଏ ତୁମେ ତୁମ ଆଗରେ ଆମେ ବଡ଼ ଆମ ଗୁରୁ ଆଗରେ ଆମେ ବଡ଼ ନୁହେଁ ଆମ ପରମ୍ପରା ଆଗରେ ବଡ଼ ନୁହେଁ ସାଧୁର ପତନ ଅବସ୍ଥା କେଉଁଟା ସମାଜର ବଡ଼ କଥା ଶୁଣିକି ସିଏ ଗୁରୁଙ୍କଠୁ ବଡ଼ ବୋଲି ଭାବେ ପରମ୍ପରାଠୁ ଆଚାର୍ଯ୍ୟଙ୍କଠୁ ବଡ଼ ବୋଲି ଭାବେ ସେଇଟା ହେଲା ତାର ପତନ ଅବସ୍ଥା ଆଉ ଫଲ୍ଡନ୍ ଷ୍ଟେଜ୍ ଏଇଟା ନା ଆଉ କେବେ ଆମେ ସମାଜ ଆଗରେ ବଡ଼ ହେଇପାରନ୍ତି ଶିଷ୍ୟ ଆଗରେ ବଡ଼ ହେଇପାରନ୍ତି ଅନୁଗାମୀ ଆଗରେ ବଡ଼ ହେଇପାରନ୍ତି ଗୁରୁଙ୍କ ଆଗରେ ବଡ଼ ନୁହେଁ ଜନ୍ମେ ଜନ୍ମେ ପ୍ରଭୁ ସେଇ ଆଉ ସବୁବେଳେ ତାଙ୍କ ପଦଧୂଳି ଆମେ ଏଇ ଅଭିମାନ ଯଦି ଆମ ଜୀବନରେ ରହିଲା ତ ତାହେଲେ ବଞ୍ଚିଯିବା ଆଉ ତୁମ ହୃଦୟଟା ସରଳ ହେଇଯିବ ବଡ଼ ଯିଏ ବଡ଼ ହବା ପାଇଁ ସବୁବେଳେ କାମନା କରେ ବଡ଼ ହବାର ଇଚ୍ଛା ରଖେ ତା ହୃଦୟ କେବେ ସରଳ ହେଇପାରିବେ ତା ସବୁବେଳେ ଗୋଟେ କ'ଣ ଆସିବ କମ୍ପିଟିସନ ମୋଡ଼ କ'ଣ ପ୍ରତିଯୋଗିତା ଭାବନା ଆସିବ ଅନ୍ୟକୁ ଅନ୍ୟର ଦୋଷ ଦେଖି ତାକୁ ପରାସ୍ତ କରିବି ଅନ୍ୟକୁ ଦୋଷୀ କରିବି ଆମ ବଡ଼ କେମିତି ହେବି ତା ଆସିଯିବ ତାର ରାସ୍ତାଟା ସେଇଟା ଆଉ ପଥଟା ସେଇଟା ଆଉ ସେବାଟେ ପଳେଇଯିବ ଜଣେ ଆଉ ତେଣୁ ଜଣେ ସବୁବେଳେ ଚିନ୍ତା କରିବି ମୁଁ କିଭଳି ଗୁରୁପାଦ ପଦ୍ମର ଧୂଳି ହେଇକି ରହିବି କେବଳ ତାଙ୍କର କୃପା ଟିକେ ମୋର ବଳ ମୋତେ ସେତିକି କେମିତି ମୋତେ ମିଳୁ ଆଉ ଯାହା ବ୍ୟବସ୍ଥା ଜୀବନରେ ଆସୁଛି ବଡ଼ ହେଲେ ବି ଲୋକ ଆମକୁ ବଡ଼ ଯିଏ ପ୍ରକୃତ ଭକ୍ତ ତାକୁ ଜଗତର ଲୋକ ବଡ଼ କହିଦେଲେ ସେ ବଡ଼ ବୋଲି ଜ୍ଞାନ କରେ ନା ସେ ଜାଣିଛି ମୁଁ କିଏ ମୋତେ ଯେଉଁ ବଡ଼ କହୁଛନ୍ତି ମୁଁ କାହା ବଳରେ ବଡ଼ ସେଟା ସେ ଜାଣେ ଜଗତର ଲୋକ ତ ଭିତରେ ଦେଖିପାରୁନି ବାହାରେ ଦେଖି ସେ କହିବେ ଯିଏ ଭଗବାନଙ୍କ ଦ୍ୱାରା ବଡ଼ ହେଇଛି ସେ କେବେ ନିଜକୁ ବଡ଼ ବୋଲି ଭାବେ ନା ସେ ଜଣଙ୍କ ଦ୍ୱାରା ବଡ଼ ହେଇଛି ନା ଆଉ ସରଳ ସରଳ ଲୋକମାନେ ସାଙ୍ଗେ ସାଙ୍ଗେ ଏଇ କଥାରେ ପଡ଼ୁଛି ଯେଉଁମାନଙ୍କର ଅନ୍ତର ସରଳ ସରଳ ହବା ପାଇଁ ସବୁଠୁ ଗୋଟେ ମାନେ ଯେଉଁ ପ୍ରାକ୍ଟିକାଲ ପଏଣ୍ଟ ଯଦି କୁହାଯିବ ଏଇଟା ସଙ୍ଗତ ସଙ୍ଗ ହୃଦୟଟା ସଙ୍ଗଟା ସରଳ କରିବ ଯେମିତି ଦେଖନ୍ତୁ ଯେଉଁ ଭକ୍ତମାନେ ବି ଆଜି ଜଏନ୍ କରିଛନ୍ତି ଇସ୍କନରେ ପ୍ରଥମେ ଯେତେବେଳେ ଆସିଥିଲେ ତାଙ୍କ ହୃଦୟ ଭିତରେ କ'ଣ ଏତେ ଡୁପ୍ଲିକେସନ୍ ଆସିଥିଲା କି ବାହାର ଦୁନିଆରେ ଏତେ କୁଟ କାପଟ ଥିଲେ ବି ସେଗୁଡ଼ିକ କ'ଣ ହେଇଯାଏ ଗୋଟେ ସ୍ନେହ ମମତା ଦ୍ୱାରା କଭର ହେଇଯାଏ କାହିଁକି ନା ତୁମ ସ୍ତ୍ରୀକୁ ଭଲ ପାଉଥିବ ତୁମ ଛୁଆକୁ ଭଲ ପାଉଥିବ ଗୋଟେ ସ୍ନେହ ମମତା ରହିଲା ନା ଏ ଗୋଟେ ଜଣେ ଦିନ ପ୍ରତି ତୁମର ଗୋଟେ କେଉଁଠି କ'ଣ ଭାବନା ରହିଥିବ ଏତେ ଡୁପ୍ଲିକେସନ୍ ଆସିନଥିଲା ସେଥିପାଇଁ ପୂର୍ବରୁ ଆମେ ଆଲୋଚନା କରୁଥିଲୁ ଭକ୍ତ ହେଲା ପରେ ମୋର କ'ଣ ଲାଭ ହେଇଛି ମୋର କେଉଁ ଗୁଣଟା ବୃଦ୍ଧି ହେଇଛି ସେଟା ମୁଁ ନିଜେ ଦେଖିବା ଦରକାର ତାମାନେ ମୋର ଭଜନ ଠିକ୍ ସେ ମୁଁ କରୁନି ଗୁରୁ ବୈଷ୍ଣବ ମୋର ଭଜନକୁ ସ୍ୱୀକାର କରୁନା ମୋ ହୃଦୟରେ ପରିବର୍ତ୍ତନ କାହିଁକି ଆସୁନି ନିଜକୁ ନିଜେ ଜଜ୍ କରିବ ନା ଆମକୁ କ'ଣ ସଂସାର କହିବାର କ'ଣ ଅଛି କିଏ କ'ଣ କହିବାର ଆମର କ୍ଷେତ୍ରରେ କିଛି ଲାଭ ନାହିଁ ଭକ୍ତ ଜୀବନ ପରେ ଯେଉଁ ପ୍ରାକ୍ଟିକାଲି ଆମେ ଦେଖିବା ଯେଉଁମାନଙ୍କ ଜୀବନ ଆଜି ମାନେ ବୁଝା କୁହନ୍ତି ପ୍ରୋଗ୍ରେସ୍ ଆଡ଼କୁ ଆସିପାରୁନି ତାଙ୍କର ଗୋଟିଏ ପଏଣ୍ଟ ରହିଛି ସେମାନେ ସବୁ ବଡ଼ ହେବା ପାଇଁ ଆଶା କରିଛନ୍ତି ବଡ଼ ହେବା ପାଇଁ ତୁମେ ଆଶା ରଖିଲା ମାନେ ତୁମର ଅପରାଧ ମେଣ୍ଟାଲିଟି ବି ଆସିବ ସବୁବେଳେ ଗୋଟେ ଅନ୍ୟକୁ ବଡ଼ ହେବା ପାଇଁ ତୁମେ ଚାହୁଁଛ ନା ଯିଏ ତୁମର ଗୋଟେ କମ୍ପିଟିଟର ହେଲା ତାକୁ ସବୁବେଳେ ତାକୁ ତା ଦୋଷ ଦେଖିବ ସେଟା ଗୋଟେ ଅସୁବିଧା କେତେ ପ୍ରକାର ତା ଭିତରେ ଏଇଟା ଗୋଟେ ମୁଖ୍ୟ ଜିନିଷ ଆଉ ତୁମ ହୃଦୟ ଯେଉଁ ଡୁପ୍ଲିକେସନ୍ଟା ଭକ୍ତ ହେଲା ପରେ ଯେଉଁ ଆସେ ଯାହାର ପୂର୍ବର ସ୍ୱଭାବ ଅଛି ଯେଉଁମାନେ ଭକ୍ତ ହେଲା ପରେ କୁଟିଳ ହେଇଛନ୍ତି ତାଙ୍କର ଗୋଟେ ଜିନିଷ ହେଉଛି ଏଇଟା ସେଇ ପ୍ରତିଷ୍ଠା ତା ଦେହରେ ପଡ଼ିଗଲେ ସେ ପଡ଼ିଗଲା ମାନେ ତୁମର ସବୁବେଳେ ତୁମେ ଗୋଟେ ଜୀବ ଉଦ୍ବେଗ ଦେବ ଆଉ ଜୀବକୁ ସବୁବେଳେ କଷ୍ଟ ଦେବ ଅନ୍ୟକୁ ସବୁବେଳେ ହୀନ ଜ୍ଞାନ ଦେଖିବ ସେ ସଙ୍ଗ ରହିବ ଏଣେ ସେ ସଙ୍ଗ ଭିତରେ ରହିବ ନା ସେଥିପାଇଁ କାହିଁକି ମଠ ମନ୍ଦିରରେ ବେଶୀ ରଖେଇ ଦିଆଯାଏନି ଭଗବାନ ଠାକୁର କହୁଥିଲେ ଯାଅ ବାହାରେ ଭ୍ରମଣ କର ବାହାରକୁ ଗଲେ କ'ଣ ହବ, ଜଣେ ଜାଣିପାରିବ, ସମାଜରୁ ଶିକ୍ଷା କରିବ, ଲୋକମାନେ କେତେ କଷ୍ଟ ଅଛି ଜାଣିପାରିବ, ନିଜର ବି ଦେହାଧ୍ୟାସଟା କମିବ। ପ୍ରବଚନ ସବୁ ବ୍ୟବସ୍ଥା କରିଛନ୍ତି ନା, ପ୍ରିଚିଂ ଯେଉଁ ସଂକୀର୍ତ୍ତନ ଯାଅ, ଜାଣିବ ସବୁ, ଲୋକମାନେ କେମିତି କଥା କହୁଛନ୍ତି ଶୁଣିବ। ଏଠି ମଠରେ ଆମେ ବଡ଼ ଲୋକ, କେମିତି ଲୋକ କନା ଟିକେ ହେଲେ ଠୁକିଦେବେ, ଏ ବାବା ଏମିତି କ'ଣ କଥାବାର୍ତ୍ତା କରୁଛ। ଏଠି ଆମେ କହିଦେବୁ ଯେ ଏ କ'ଣ ଏମିତି ଭାବିଲେ କଥାବାର୍ତ୍ତା କଲ, ତୁମେ କଥା ଟିକେ ଓଲଟା ରିକ୍ସା ବାଲା କଲ, କ'ଣ କହିବେ, ବାବାଜୀ କ'ଣ ଏମିତି କଥାବାର୍ତ୍ତା କରୁଛ। ହେ ମଠରୁ ବାହାରିବା ଦରକାର, ମଠରୁ ବାହାରକୁ ଗଲେ ଏଠି ଯେଉଁ ବଡ଼ ଭାବନା ମନ ଭିତରେ ରହୁଛି ସେଠି ଲୋକ ଠିକ୍ ସାଇଜ୍ କରିଦେବେ। କହିଛନ୍ତି ଆଉ ମଠବାସୀମାନଙ୍କର ଯଦି ପରିବର୍ତ୍ତନ ଯଦି ମଠ ଭିତରେ ହେଇପାରୁନି, ତାଙ୍କ କର୍ମୀ ଲୋକ ହିଁ ପରିବର୍ତ୍ତନ କରିବେ, କର୍ମୀ ଲୋକ ଠକିଦେବେ, ତୁମେ କଥାବାର୍ତ୍ତା ଓଲଟା କରି ଛାଡ଼ିବେ କି। ହେଲେ ସେ ତୁମେ ଭିକ୍ଷା ମାଗିବାକୁ ଯିବା ଦରକାର, ଲୋକଙ୍କର କଥା ଶୁଣିବ, ଲୋକ କେମିତି କଥାବାର୍ତ୍ତା କରୁଛନ୍ତି, ବ୍ୟବହାର ଶିଖିବା ଦରକାର। ସେମାନଙ୍କୁ ଏଥିପାଇଁ ଭ୍ରମଣ ଦିଆ ହେଇଥିଲା ନା, ଆଉ ଯାହା ଭୁଲ ଶିଖ, ସମାଜରେ ଲୋକ କେତେ କଷ୍ଟରେ ଅଛନ୍ତି, ଛୁଆ ପିଲାଙ୍କୁ ନେଇକି କହିବେନି ତମ ଦୁଃଖ କାହାଣୀ, ଆଜ୍ଞା ଏମିତି ଏମିତି କଷ୍ଟ ଅଛି, ସେ ସାଧୁ ଶିଖିବ, ଆରେ ଏତିକି କଷ୍ଟ ଅଛି ମୁଁ କ'ଣ ବାହା ଆଣିକି ବାହାରୁଛି, ମୁଁ କ'ଣ ହଂସାର ଆଡ଼କୁ ଯିବି, ଆଉ ମଠରେ ତ ରହିଲେ ସବୁ ଅସୁବିଧା ହବ, ଆଉ ଦେହାଧ୍ୟାସ ଆସିବ, ପ୍ରଜଳପ ଆସିବ, ସେ ପ୍ରପଦ ସବୁ କରିଛନ୍ତି ନାହିଁ, ତୁମେ ଯାଅ କେତେ ଦିନ ଭୁଲ ବାହାରକୁ ଯିବା ଦରକାର, ବାହାର ନଗଲେ ସଂସାର କେତେ କଷ୍ଟ ତୁମେ ଜାଣିପାରିବନି। ମଠରେ ସବୁ ସୁବିଧା ରହିଛି, ଏଠି ବାଥରୁମ୍, ଏଠି ଲାଟ୍ରିନ୍, ଏଠି ସବୁ ସବୁ ସୁବିଧା, ଏଠି ଭୋଜନ ସବୁ ବ୍ୟବସ୍ଥା ରହିଛି, ବାହାର ଗଲେ ନିଜେ ରୋଷେଇ କରି ଖାଇବ, ପଦାକୁ ଯିବ ବାଥରୁମ୍, କାହା ପିଣ୍ଡାରେ ଶୋଇବ, ସ୍କୁଲ ପିଣ୍ଡାରେ, ସେ ଜାଣିବ ଜୀବନଟା କେତେ କଷ୍ଟ, ଆଉ ସ୍ୱରଚେତନା ବି କମିବ, ଆଉ ସ୍ୱୀକୃତି ବି ମିଳିବ, ସାଧୁ ଲୋକମାନଙ୍କୁ ଗୀତା ଭାଗବତ ଗ୍ରନ୍ଥ ଦେଲ, ଲୋକମାନେ କିଛି ଉପକାର ପାଇବେ। ପ୍ରପଦିତ ପାଇଁ ବୁକ୍ ଡିଷ୍ଟ୍ରିବ୍ୟୁସନ୍ ସବୁବେଳେ କହୁଥିଲି, ବୁକ୍ ଡିଷ୍ଟ୍ରିବ୍ୟୁସନ୍ କର, ନିଜର ଲାଭ ହବ, ନିଜର ଭଜନ ସାଧନ ବି ପ୍ରାକ୍ଟିକାଲି ତୁମେ ଅପରାଧରୁ ବହୁତ ବଞ୍ଚିଯିବ। ସେଥିପାଇଁ ଭ୍ରମଣ ପ୍ରତ୍ୟେକ ଭକ୍ତ କିଛି କିଛି ଯିବା ଦରକାର ବାହାରକୁ, ଯାହାର ମାଚ୍ୟୁର୍ଡ ବ୍ରେନ୍ ନାହିଁ, ଯାହାର ଯେଉଁମାନଙ୍କର ଭଜନ ଅପରାଧରୁ ବଞ୍ଚୁନାହାନ୍ତି, ମେଚ୍ୟୁର୍ଡ ବ୍ରେନ୍ ନାହିଁ, ପରିପକ୍ ବୁଦ୍ଧି ନାହିଁ, ସେମାନେ ଗୋଟେ ଜାଗାରେ ରହିଲା ମାନେ ସବୁବେଳେ ଏଇସବୁ ଜିନିଷଗୁଡ଼ା ଆସିବ, ଏଇଟା ସବୁ ଆସିବ, ବାହାରକୁ ଗଲେ ତୁମର ମନରେ ସେଗୁଡ଼ା ସବୁ ପଶିବନି, କାରଣ ଆମେ ତ ଦେହ ଧାରଣାରେ ଅଛି, ଆମେ କ'ଣ କରିବା, ଆମର ଇଚ୍ଛା ନଥିଲେ ବି ଏଗୁଡ଼ା ହେଇଯିବ, କେତେବେଳେ ସବୁ ଯିବ, କ'ଣ କିଏ ଚାହୁଁଛି କାହା ସାଙ୍ଗରେ ଝଗଡ଼ା କରିବା ପାଇଁ, କେହି ଭକ୍ତ କେହି ଚାହାନ୍ତିନି କାହା ସାଙ୍ଗରେ ମୋର ଝଗଡ଼ା ହେବ ବୋଲି, କିନ୍ତୁ ଏଇଟା ରହିଗଲା ମାନେ ଗୋଟେ ଜାଗା ଗୁଡ଼ାକରେ ଏଇସବୁ ହବ। ଭ୍ରମଣ ଭଲ, କେତେ ଦିନ ଭ୍ରମଣ କର ପୁଣି ଆସିଗଲ, ପୁଣି କେତେ ଦିନ ଭ୍ରମଣ କର କେତେ ଆସିଗଲ, ଏହାଦ୍ୱାରା ତମେ ମଧ୍ୟ ମାଚ୍ୟୁରିଟି ଆସିବ, ପରିପକ୍ୱ ଅବସ୍ଥାଟା ଆସିବ, ସେତେବେଳେ ତୁମେ ଜାଣିବ ଭଜନଟା ହେଉଛି କ'ଣ, ମୁଁ କେମିତି ଜୀବନଶୈଳୀରେ ଚଳିବି। ଭଗବାନ ଏସବୁ ଆଚାର୍ଯ୍ୟମାନେ ଏସବୁ ବ୍ୟବସ୍ଥା କରିଛନ୍ତି ନା, ଏଇ କଥାରେ ଟିକେ ପଳେଇ ଆସିଲେ, ଯେଉଁ କୁଟିଳ ସ୍ୱଭାବଟା ସୃଷ୍ଟି ହେଉଛି, ଏଇ ଗୋଟେ ପଏଣ୍ଟକୁ ଧରିବାକୁ ପଡ଼ିବ ଭକ୍ତ ଜୀବନରେ, ମୋର ବଡ଼ ହବାର ଆଶା ମୁଁ ରଖିବି, ପ୍ରଭୁ ମୋତେ ଯେଉଁ ସ୍ଥିତିକି ନେବେ ମୁଁ ସେଇ ସ୍ଥିତିରେ ରହିବି, ଏଇଟା ଯଦି ଆମେ ଫୋକସ୍ କରିବା ଆମର ଆଉ ଏତେ କୁଟିଳ ହୃଦୟ ହବନି। ଦୁର୍ଯ୍ୟୋଧନରେ ଯେତେ ପ୍ରକାର ଯେଉଁ କୁଟିଳ ବ୍ୟବସ୍ଥା କାହା ପାଇଁ, ମୁଁ ରାଜା ହେବି ପାଣ୍ଡବମାନଙ୍କ ପାଇଁ, ଯେତେ ମୁଁ ରାଜା ହେବି ନା ବଡ଼ ହେବି ନା, ଆଉ ପାଣ୍ଡବମାନେ ସରଳ କାହିଁକି ଥିଲେ, ତାଙ୍କ ପ୍ରଭୁ ବି ସରଳ, ପ୍ରଭୁ କହିଲେ ନା ତୁ ପାଞ୍ଚଟା ଗାଁ ଦେଇଦିଏ, ପାଞ୍ଚଟା ରାଜ୍ୟ ହିଁ ଭଗବାନ ମାଗିଲେ, ପ୍ରଭୁ କହିବ ପାଞ୍ଚଟା ଗାଁ ଦେଇଦିଅ, ଅଳ୍ପରେ ଆମେ ସନ୍ତୁଷ୍ଟ, ଆମର ବଢ଼ବା ଦରକାର ନାହିଁ, ପାଞ୍ଚଟା ଗାଁରେ ପାଞ୍ଚ ଜଣ ତାଙ୍କର ରହିବେ। ଭଗବାନ ପ୍ରଥମରୁ ଦେଖୁନା କି ମିନିମମ୍ ଶିଖେଇଛନ୍ତି, ସିଏ କ'ଣ ମୁଁ ବଡ଼ ହେବି, ସେଥିପାଇଁ ସେ ଏତେ କୁଟିଳ ଖେଳିଲା। ଆମ ଜୀବନରେ ଗୋଟେ ବଡ଼ ଭକ୍ତ ହବା ଦରକାର ନାହିଁ, ବଡ଼ ଭକ୍ତ କିଏ, ଭଗବାନ କିଏ ବଡ଼ ଭକ୍ତ ହେଇପାରିବ, ସେ ଶୁଦ୍ଧ ଭକ୍ତ ମାନେ ବଡ଼ ଭକ୍ତ, ଆମେ କେମିତି ସେ ବଡ଼ ଭକ୍ତଙ୍କର ଭକ୍ତ ହେଇକି ବଞ୍ଚିଯିବା, ସେଇଟା ଚିନ୍ତା କରିବାକୁ ପଡ଼ିବ। ବଡ଼ ହବାର ଆଶା ରଖିଲା ମାନେ ହିଁ ଜୀବନରେ କୁଟିଳତା ଖେଳିବାକୁ ପଡ଼ିବ, ତୁମକୁ ସେ କାର୍ଡ଼ ଗୁଡ଼େ କୁହନ୍ତି, ସେ କାର୍ଡ଼ ତୁମକୁ ଖେଳିବାକୁ ପଡ଼ିବ, ତୁମର କମ୍ପିଟିଟର ଆସିବେ, ତୁମେ ତାଙ୍କ ସାଙ୍ଗରେ ପଲିଟିକ୍ସ କରିବ, ତାଙ୍କ ପଛରେ ଲାଗିବ, ତାଙ୍କୁ କହିବ କିଛି ଇଏ କରିବ, ଏଇଟା ଆରମ୍ଭ ହେଇଯିବ। ଭକ୍ତ ଜୀବନରେ ସବୁବେଳେ ସରଳତା ମେଣ୍ଟେନ୍ କରିବା, ଏଇଟା ହେଉଛି ସବୁଠୁ ଭଲ ଜିନିଷ। ସରଳତା କ'ଣ ନା, ନେଚୁରାଲି ଯାହା ମୋ ପାଇଁ ଆରେଞ୍ଜମେଣ୍ଟ ଆସୁଛି ସେଟାକୁ ମୁଁ ଗ୍ରହଣ କରିବି, ମୋ ପାଇଁ ଯେଉଁ ବ୍ୟବସ୍ଥା ସ୍ୱାଭାବିକ ଭାବରେ ଗୁରୁକୃଷ୍ଣଙ୍କ ଦ୍ୱାରା ଆସୁଛି, ବାସ୍ ଚାଲ ସେଇଟାକୁ ଗ୍ରହଣ କରି ଚାଲ। ଜୀବନଟା ତ ଆଜି ଦିନରେ ସରିଯାଉନି, ଆମର ଗୋଟେ ଧୈର୍ଯ୍ୟ ଶକ୍ତି ନାହିଁ ନା, ଜୀବନଟା ତୁମର କ'ଣ ଏବେ ସରିଯାଉଛି କି, ତୁମର ଜୀବନଟା କ'ଣ ଏଇ ମାସେ ଭିତରେ ସରିଯିବ ନା, 15 ଦିନ ଭିତରେ ସରିଯିବ ନା ବର୍ଷ ଭିତରେ ସରିଯିବ, କେତେବେଳେ ଲାଇଫ୍ ସ୍ପାନ୍, ତୁ ଗୋଟେ ପରିସ୍ଥିତିକୁ ଫେସ୍ କର, ପୁଣି ଚେଞ୍ଜ ହେଇଯିବ, ଚେଞ୍ଜ ହେଇଯିବ। ଆମେ କ'ଣ ଜାଣିଥିଲୁ ମାଝେ ଆସିକି ଏଠି ବସିବୁ ବୋଲି, ଆମେ କ'ଣ ଜାଣିଥିଲୁ, ଆମେ ବି ସେଦିନ ବ୍ୟସ୍ତ ହଉଥିଲୁ, ଘରେ ଛାଡ଼ି ଗାଇଲେ ଏ ଏମିତି ଟେମ୍ପଲ୍ ପଏଣ୍ଟରେ ହେଲାଣି, ଏମିତି ଆମ ହଇରାଣ କରୁଛି, କ'ଣ କରିବା, କେଉଁଠି ରହିବା, ସହିବାକୁ ପଡ଼ିବ। ପୁଣି ଯିବ ସଂକୀର୍ତ୍ତନ ସଂକୀର୍ତ୍ତନ ଯିବ ସେଠି ସେ ଦୁନିଆ ବାହାର ବୋଲ ଇଏ କର କଷ୍ଟ ରୋଗ ପୁଣି ପୂଜାରେ ବସିବ ପୂଜାରେ ଦେଖିବ ସେ ଓତାଡ଼ିବା କାହା ସାଙ୍ଗରେ କ'ଣ କିଏ କହିଲାଣି କିଏ ତାର ଭୋଗ ଲାଗିନଥିବ କ୍ଷୀର ଟିଫିନ୍ ଆଣି ଧରିଲେଣି ଭୋଗ ଲାଗିନଥିବ ସେ କ୍ଷୀର ପିଆନି ସେ ତା ସେ ଦୁଇଟା ଜିନିଷ ପାଇଁ ମୁଁ ମୋତେ ରାଗ ଲାଗିଲା ମୁଁ କହିଲି ଆ ପୂଜାରେ ସେବା କରିବିନି ହେ ବୟସ୍କ ଲୋକ କାହିଁ ଗୋଟେ ଦିନ ଶିଶୁ କାହିଁ ତାହା ଝଗଡ଼ା କରିବି ମୁଁ ବାରବାର ମନା କଲି ନାଇଁ ଟିଫିନ୍ ଧରିକି ଆସିବେନି ଭୋଗ ଲାଗିନି ଭଗବାନଙ୍କର ଭୋଗ ଲାଗିନି ତୁମ ଟିଫିନ୍ ଧରିକି ଆଇଲେଣି ଟିଫିନ୍ ଧରିକି ଆସି ଥୋଇଦେବେ ଏଇଟା କ'ଣ ଆମେ ବି ସେ ଚ୍ୟାଲେଞ୍ଜ ସବୁ ଫେସ୍ କରୁଛୁ ଜୀବନରେ କିନ୍ତୁ କେବଳ ଗୋଟିଏ ଜିନିଷ ଭଗବାନ ଗୁରୁଙ୍କୁ ପ୍ରାର୍ଥନା କରେ ଗୁରୁଦେବ କିନ୍ତୁ ସେବା ଟିକେ ରଖନ୍ତୁ ଯୁଆଡ଼େ ତୁମେ ଯେଉଁ ଅପୋଜିଟ୍ ଏଲିମେଣ୍ଟସ୍ ଅଛି ତୁମେ ଭାବରେ ଆମେ ଜୀବନ ହେଲେ ଗୋଟେ ଅଟୋମେଟିକ୍ ଆସି ଗୋଟେ ବସି ଯାଇଛୁ ସନ୍ନ୍ୟାସୀ ଯାଇକି ଦଣ୍ଡ ଖଣ୍ଡ ଧରିଦେଇକି ଗୋଟେ ମଠ କରିଦେବି ତୁମଠୁ ହଜାର ହଜାର ଗୁଣ ଆମେ ଫେସ୍ କରୁଛୁ ଆମେ ଯେଉଁ ଲୋକ ସାହାଯ୍ୟ ତୁମେ ଗୋଟେ ଦିନ ଚଳିପାରିବେନି ସେ ଲୋକ ପିଟନ୍ତି କଥାରେ ବାଡ଼େଇବେ ଡୋଡ଼ା କରି ଆମେ ଯେଉଁ ଆମେ ଏଭଳି ଭକ୍ତମାନଙ୍କ ସାଙ୍ଗେ ଚଳିକି ଆସୁଛୁ ତାକୁ ବି ଆମେ ଶୋଇଛୁ ଡରି ଡରିକି ଚୁଡ଼ା କଞ୍ଚା ଚୁଡ଼ା ଖାଇକି ରହିବୁ ବୋଗ ଟିକେ ଟିକେ ଆଣିବୁ କଞ୍ଚା ଚୁଡ଼ା ଚିନି ସେକୁ ଅମୁଲ ପାଉଡ଼ର କେଉଁଠୁ ମୋ ପଇସା ଆଣିବ ହିସାବ ଦେବାକୁ ପଡ଼ିବ ତୁମ ଖାତାରେ ଲେଖିକି ଏଠି ଚାଲି କିଛି ନାଇଁ ଯାଇକି ଆଉ ଧରି ଆସୁଛି ସେଠି ସେ ଦୁନିଆ ଭୁଲି ଯାଅ ଦେଖିବ ନା ଲିଷ୍ଟ ତୁମେ ଦେବ ନା ଏତିକି ଟଙ୍କା ବହି ନେଇଥିବ ବହିଟା କାନ୍ତି କରି ତୁମ ନାଁରେ ଯିବ ଏତିକି ବହି ନେଲ ପୁଣି ଫେରିଲା ବେଳେ ଦେଖିବେ ଏତିକି ପଇସା କାହିଁ କହିବ ଚୁଡ଼ା ଆଜ୍ଞା 200 କିଣିଥିଲି ଏହା ଦେଖିବ ସେଠି ବି ସେମିତି କ'ଣ ଚିନ୍ତା ଚାଲିଥିଲା କ'ଣ କେମିତି ଚଳିବ ଏଇଠି ସମସ୍ତିଙ୍କ ଜୀବନ ସେୟା ସମସ୍ତିଙ୍କ ଜୀବନଟା ସେୟା ତୁମେ ଭାବନି ତୁମ ଜୀବନଟା ଗୋଟେ ବହୁତ କଷ୍ଟ ତୁମ ପାଇଁ ବହୁତ ସୁବିଧା ଅଛି ତୁମେ ଆଇଲା ବେଳକୁ ମଠ ତୁମର ନା ଘର ଥୁଆରେ ଥୁଆ ହେଇଛି ସବୁକି ତୁମେ କିଛି କରିନ ଜୀବନରେ କିଛି କରନ ପ୍ରଭୁପାଦଙ୍କ ଦ୍ୱାରା ପ୍ରଭୁପାଦଙ୍କ ଏତେ ବଡ଼ ଆଶୀର୍ବାଦ ଅଛି ସବୁ ହେଇଯାଉଛି ବର୍ତ୍ତମାନ ଇସ୍କନ ବର୍ତ୍ତମାନ ଜଏନ୍ କରୁଛୁ ତାଙ୍କୁ କିଛି କରିବାକୁ ପଡ଼ିବନି ଖାଲି ତାଙ୍କୁ ବଞ୍ଚିବାକୁ ପଡ଼ିବ ସେତିକି ସେ ତାଙ୍କୁ କଷ୍ଟ ଲାଗୁଛି ସେ କହୁଛନ୍ତି ଏଇଟା ଏମିତି ହେଲା ସେଇଟା ସେମିତି ହେଲା ଆରେ ଯେଉଁମାନେ କରିଛନ୍ତି ତୁମେ ଯାଅ ଗୋଟେ ମଠ କର ତାପରେ ଦେଖିବ ତେଣୁ ଜୀବନରେ ସବୁ ଜିନିଷଟାକୁ ସବୁବେଳେ ସୂତ୍ର ଗୁଡ଼ାକୁ ଧରିବାକୁ ପଡ଼ିବ ସୂତ୍ର ଗୁଡ଼ାକ ହେଉଛି ଏଇଆ ଜୀବନ ଏଇଟା ଆସିବ ଗୋଟେ ଦିନ ଜୀବନ ସରିଯାଉନି ଗୋଟେ ମାସର ସରୁ ନାହିଁ ଗୋଟେ ବର୍ଷର ସରୁ ନାହିଁ ଜୀବନ ବହୁତ ବଡ଼ ଆମେ ବି ଦିନେ ଭାବୁଥିଲୁ ସେୟା କେମିତି ରହିବା କ'ଣ କରିବା କିନ୍ତୁ ସେ ଗୋଟିଏ ଜିନିଷ ଧରିଛୁ ବୋଲି ବୁଲି ବୁଲି ପୁଣି ଆସିକି ସେଠି ବେକାର ବନ୍ଧା ହେଇକି ଦୌଡ଼ ଭଳିଆ ପଡ଼ୁଛୁ ଯୁଆଡ଼େ ଯାଅ ତୁମେ ଶାନ୍ତି ପାଇବନି ସୁଖ ପାଇବନି ନା ଗୁରୁଦେବ କେମିତି ଆପଣ ସେବା କରି ନହେଲେ ଆପଣ ଖୁସି ହେବେନି ସମସ୍ତଙ୍କ ଜୀବନ ଏଇଟା ଆସିବ କାରଣ କର୍ମଫଳ ଅଛି ତୁମକୁ ଘୁରେଇଦେବ ଭଞ୍ଜନ ଟିକେ କମିଗଲା ଘୁରେଇଦେବ ବିଭିନ୍ନ ଥଟ୍ସ ଆସିଲା ଘୁରେଇଦେବ ତୁମେ ଯଦି ଜଣେ ଶୁଦ୍ଧଭକ୍ତଙ୍କୁ ସବୁବେଳେ କଣ୍ଟିନ୍ୟୁଅସଲି ପ୍ରାର୍ଥନା କରୁଥିବ ମୋତେ ଆପଣ ପ୍ରୋଟେକ୍ସନ ଦିଅନ୍ତୁ ସୁରକ୍ଷା ଦିଅନ୍ତୁ କାରଣ ମୋ ଜୀବନ ଆମର କିଛି ଆଶା ନାହିଁ ବଡ଼ ହବାର ଆଶା ନାହିଁ ଆପଣ ସେବା କରି ମୋ ଜୀବନ କାଟିବି ତାହେଲେ ସିଏ କେବଳ ତୁମକୁ ଟାଣିକି ରଖିବେ ସିଏ କେବଳ ଟାଣିକି ରଖିବେ ସେଇଟା ଗୋଟେ କୁକୁର ବେକରେ ବେଲ୍ଟ ଲାଗିଲା ଭଳିଆ ଆଉ କୁକୁର କାମ କ'ଣ ଖୋଲିଲା ମାନେ ହଳ ବୋଲେ କ'ଣ କରିବ ମାରିବ ଟିଆ ବେଲ୍ଟ କିଏ ପକେଇବ ମାଲିକ ସିଏ ପକେଇବ ନା ଆମର କୁକୁର ଭଳିଆ ବୁଦ୍ଧି ବିଷ ବିଷ ଭୋଗିବା ବୁଦ୍ଧି କୁଆଡ଼େ କୁଆଡ଼େ ପଳେଇଯିବ ମଣିଷ କର୍ମଫଳଟା ଅଛି ନା ଆମେ କ'ଣ କରିବା ଇଚ୍ଛା ଥିଲେ ବି କିଛି କରିପାରିବନି କର୍ମଫଳ ଧରି ପକେଇବ ସେଥିପାଇଁ ବହୁତ ଗମ୍ଭୀର ହେବାକୁ ପଡ଼ିବ ସାଧୁଗୁରୁଙ୍କର ପ୍ରାର୍ଥନା ସବୁବେଳେ ଆଗେ ତୁମକୁ ପ୍ରାର୍ଥନାଟା ଶିଖିବାକୁ ପଡ଼ିବ ଜପ ହେଉଛି ଗୋଟେ ଭଗବାନଙ୍କୁ ପ୍ରାର୍ଥନା ଶୁଦ୍ଧଭକ୍ତଙ୍କୁ ପ୍ରାର୍ଥନା ମହାପ୍ରଭୁ ପଞ୍ଚତତ୍ତ୍ୱଙ୍କ ପ୍ରାର୍ଥନା ଏଇଟା ମୋତେ ଆପଣ ବଞ୍ଚାନ୍ତୁ ମୋତେ ରକ୍ଷା କରନ୍ତୁ ଆପଣ ଯଦି କୃପା ମୋତେ ନ କରିବେ ମୁଁ କେମିତି ବଞ୍ଚିବି କଳିଯୁଗ ମୋର କେଉଁ ସଂସ୍କାର ଜନ୍ମ ଅଛି ମୁଁ କ'ଣ ଭକ୍ତି କରିପାରିବି ତା ଭିତରେ ଯେତେ ବାଟ ସିଏ ନେବେ ନେବେ ଆମେ ଆମ ଆମ ତରଫରୁ ଆମେ ପ୍ରାର୍ଥନା କରିବା ଦରକାର ଏଇ କଥା ପଡ଼ିଛି ସରଳତା ହେଉଛି ବହୁତ ବଡ଼ ସମ୍ପଦ କେବେ ବଡ଼ ହେବା ପାଇଁ ଇଚ୍ଛା କେବେ ଆମ ମନେ ରଖିବାନି କେବେ ବଞ୍ଚିଯିବା ଭଗବାନଙ୍କ ଦ୍ୱାରା ଡାକିକି ତାଙ୍କ ସେବା କରିକି ତାପରେ ସେ ଯେଉଁ ବାଟରେ ଯେଉଁ ରାସ୍ତାକୁ ନେବେ ସେ ରାସ୍ତାରେ ଯିବେ ବଡ଼ କଲେ ବଡ଼ କରିବେ ଛୋଟ କଲେ ଛୋଟ କରିବେ ବଡ଼ କଲେ ସିଏ କଲେ ସିଏ କଲେ ନା ଆଉ ତାଙ୍କର ତା ସହିତ ବଡ଼ ଆମର କ'ଣ ବଡ଼ ଅଛି ଜଣଙ୍କ ପଇସାରେ ତୁମେ ବଡ଼ ହେଇଛ ତୁମେ ବଡ଼ ଲୋକ ବୋଲି କେବେ କହିପାରିବ ଜଣଙ୍କ ପଇସା ତୁମେ ଦେଇଛନ୍ତି ତୁମ ବଡ଼ ଲୋକ ତୁମେ ବଡ଼ ବୋଲି କହିପାରିବ କେବେ ହାଏ ତା ପଇସାଟା ଆଣିକି ବଡ଼ ଲୋକ ଗାଁ ଲୋକ କୁହନ୍ତିନି କେଉଁଠି ଥିଲା ଏଇଟା ଖାଇବା ପାଉନଥିଲା ଏଇ ସିଏ ପଇସା ଦେଇଛି ତାକୁ କେହି ବଡ଼ ଲୋକ ବୋଲି ମାନିବେନି ଗାଁରେ ଯେ ତୁମେ କିଏ ସାହାଯ୍ୟ କରି ବଡ଼ ଲୋକ କରିଦେଇଛି ତାକୁ ଜ୍ଞାନ କେହି ବଡ଼ ଲୋକ ମାନନ୍ତି କି ମାନେ ତା ଘରେ ଖାଟୁଥିଲା ସିଏ ପଇସା ଦେଇଛି ଘରେ କହିଛି ନା ତାକୁ କେହି ବଡ଼ ଲୋକ ମାନିବେ ସିଏ ଯଦି କହିବ ମୁଁ ବଡ଼ ଲୋକ ତୁ ବଡ଼ ଲୋକ କହୁଥା ତତେ କେହି ମାନିବେନି ଆମର ସେ ଅବସ୍ଥା ଆମର ଯୋଗ୍ୟତାଟା କ'ଣ ସେ ଗୁରୁକୃଷ୍ଣ ଦେଇଛନ୍ତି ନା ଆଉ ଆମେ ଯଦି ନିଜକୁ ବଡ଼ ବୋଲି ଭାବିବା ବଡ଼ ବଡ଼ ଭାବିଲେ କ'ଣ ଠା ହବ କିଛି ହବନି ହୃଦୟ ଦୂଷିତ ହବ ତ ବ୍ରଜବାସୀମାନଙ୍କର ବହୁତ ଆନନ୍ଦରେ ମୁଦିତ ହେଇକି ସରଳରେ ବିଶ୍ୱାସ କରିଗଲେ ହଁ ହଁ ଠିକ୍ ଠିକ୍ ନନ୍ଦଙ୍କର କଥା ସରଳ ଚିତ୍ତ ଥିଲେ ସେମାନେ ଫେରିବେ ବର୍ତ୍ତମାନ ସବୁ ଆଉ କୃଷ୍ଣ ବି ଫେରିବେ, କୃଷ୍ଣ ନାହାନ୍ତି, ଯେତେ ଘଟଣା ଡିସ୍କସନ ଚାଲିଛି କୃଷ୍ଣ ନାହାନ୍ତି, କୃଷ୍ଣ ଯେମିତି ଗାଈ ଚରିବାକୁ ବ୍ରଜସେନ ଆଉ କେହି କୁଆଡ଼େ ଯିବେନି, ସବୁ ଅପେକ୍ଷା କରିବେ କାନା ଆସୁ। ଏମିତି ଆମକୁ ବ୍ରଜରୁ ରକ୍ଷା କରିବା ପାଇଁ ଆସିଛି, ଆମେ କ'ଣ ଭାବୁଥିଲୁ ଇଏ ହେଉଛି ଭଗବାନ ବୋଲି, ଏମିତି ସେମିତି ବୋଲି। ନନ୍ଦଙ୍କର ପୁଅ ଏତେ ଭଲ, ତାଙ୍କୁ ସବୁ ବସ୍ତ୍ର ଅଳଙ୍କାର ସବୁ ଦେବେ, ଉପହାର ଦେବେ, ସରଳ ଲୋକ ନା, ଇଚ୍ଛା ଥିଲା ଆଣ କାନାକୁ ଦେବା, ଆଜି ଉପହାର ଦେବା। ଅତ୍ୟନ୍ତ ଭକ୍ତି ଯୁଗଳ, ଅତ୍ୟନ୍ତ ସରଳ ଲୋକ, ସରଳ ଅମାୟିକ ସ୍ୱାଭାବିକ ଜୀବନ ଯେଉଁମାନଙ୍କର, ସେମାନେ ଭକ୍ତିରେ ବହୁତ ଶୀଘ୍ର ପ୍ରୋଗ୍ରେସ୍ କରିବେ। ଗୁରୁଦେବ କହୁଛନ୍ତି ଗୋଟେ ସର୍ଟେଷ୍ଟ ଆଉ ସିମ୍ପଲେଷ୍ଟ ୱେ, ଗୋଟେ ଛୋଟ ଆଉ କ'ଣ କୁହାଯିବ ସରଳ ରାସ୍ତା ହେଉଛି ଏଇଟା, ଆଉ କିଛି ନାହିଁ, ୟାଠୁ ସର୍ଟକଟ୍ ରୋଡ଼ କିଛି ନାହିଁ। ତତ୍ତ୍ୱ ଆଡ଼କୁ ତ ଯିବ, ତୁମକୁ ପୁରା ଶୁଦ୍ଧ ହେବାକୁ ପଡ଼ିବ, ଆଉ ତତ୍ତ୍ୱ ସିଦ୍ଧାନ୍ତରେ ସ୍ଥିର ହେଇକି ତୁମେ ସେସବୁ ଭଜନ ସାଧନ କଲେ ତୁମେ ଗୋଟେ ଯାହା କୁହନ୍ତି କ୍ୱାଲିଫାଏଡ଼୍ ପର୍ସନ, ଆମେ ତ କ୍ୱାଲିଫାଏଡ଼୍ ପର୍ସନ ନୁହେଁ, ତେଣୁ କେଉଁ ରାସ୍ତାରେ ପାର ହେଇକି ଯିବା? କୁହନ୍ତିନି ଗୋଟେ ଗଳି ଛପିକି କୁଆଡ଼େ ପାର ହେଇଗଲେ ଗଲା, କୁହନ୍ତିନି ଓଡ଼ିଆରେ ଗଳି ଛପିକି ପଶିଯିବା କୁଆଡ଼େ, କ'ଣ କରିବ? ପଇସା ନାହିଁ ତୁମର ଭାବିଲେ, ଏଇ ନାଟକ ତୁମର କ'ଣ ପୁଅ ପାଣିକି କରୁଛି ଏଇଠି ନାଟକ କଳକରେ, ଏତେ ପଇସା ପକେଇନି କି? ଆଉ ବନ୍ଦ ହେଇଯାଇଛି, ପକେଇବନି ନାଟକ ଏଠି, ପକାଏ, ପକେଇଲେ କ'ଣ କରିବ? ଯାହାର ଟଙ୍କା ଅଛି ସେ ମେନ୍ ଗେଟ୍ ବାଟେ ଟିକେଟ୍ଟା କାଟିବ, ଏ ଲାଇନ୍ ଲଗେଇ ଟିକେଟ୍ ଦେ, ଟିକେଟ୍ ମିଳିଦେ, ଫାର୍ଷ୍ଟ କ୍ଲାସ୍ ସେକେଣ୍ଡ କ୍ଲାସ୍ ଥାର୍ଡ଼ କ୍ଲାସ୍, ତା ଟିକେଟ୍ କାଟିକି ତାର ମେନ୍ ଗେଟ୍ରେ ପଶିବ, ଯାହାର ପଇସା ନାହିଁ ସେ କ'ଣ କରିବ? ସିଏ ଦେଖିବ ନାଟକ 10 ମିନିଟ୍, 15 ମିନିଟ୍, 20 ମିନିଟ୍ ଗଲା, ଅଧଘଣ୍ଟେ ଗଲା, ଆଉ ଟିକେଟ୍ ଚେକ୍ ନାହିଁ, ମେନ୍ ଗେଟ୍ ସେ ତାଲା ପକେଇ ଦେଇଥିବେ, ଇଏ ତାର ସେ ପଛ ବାଟେ ପଶିବ, ସେ ପଛ ବାଟେ ଇଏ ଠେଲା ଠେଲି କରି ତାର ପଶିକି ପଳେ ଭିତରେ, ଆଉ ପଇସା ନାହିଁ ସେ କ'ଣ କରିବ? ଗଳା ବାଟ କେଉଁଠୁ ଖୋଜିବ ନା? ଆଉ ଆମର ସେଭଳିଆ ନା, ଗଳା ବାଟରେ ଆମେ ଯିବା ନା, ମେନ୍ ଗେଟ୍ରେ ଟିକେଟ୍ କାଟିକି ତୁମେ ଦେଖେଇବ କଳିଯୁଗରେ, କ'ଣ ତୁମେ ଦେଖିବ? କେଉଁ କେଉଁ ଭାଗବତର ଲକ୍ଷଣ ଆମର ଅଛି, ଭକ୍ତର ଲକ୍ଷଣ ଅଛି, ଆମେ ଏଇ ଗଳା ବାଟ ଖାଲି ଟିକେ ଖୋଜୁଛେ, କେମିତି ପଶିଗଲି ଟିକେ ଗଲା, ଏ ଗଳା ବାଟଟା ଏଇଟା, ଏଇଟା ଗୋଟିଏ ଗୁରୁଦେବ କୁହନ୍ତୁ ଗୋଟିଏ ରାସ୍ତା, ତୁମେ ଯଦି ପ୍ରୋଗ୍ରେସ୍ କରିବା ପାଇଁ ଚାହୁଁଛ ସରଳ ହେଇଯା, ସରଳ ହେଇଯା, ସରଳ ହେଇଗଲେ ତୁମକୁ ତୁମେ ଆଗକୁ ଆଗକୁ ପଳେଇଯିବ। ସରଳତା ମାନେ କ'ଣ? ଏଇ ଗୋଟେ ଗୁରୁଦେବ କୁହନ୍ତୁ ସରଳତା ମାନେ ଗୁରୁ ଆଚାର୍ଯ୍ୟବର୍ଗ କହିଛନ୍ତି, କହିଛନ୍ତି ମାନେ ଏଇଟା ବେଦରକାର, ସେଇଟା ସେଇଟା ସମ୍ପତ୍ତି, ଆଉ ଯାହା ଭିତରକୁ ଆସିବ ସେଇଟା ମୁଁ ମୁଣ୍ଡ ଭିତରେ ରଖିବିନି। ଗୁରୁଦେବ କହିଛନ୍ତି, ଏଇଟା ପ୍ରଭୁପାଦ କହିଛନ୍ତି, ଆଚାର୍ଯ୍ୟମାନେ କହିଛନ୍ତି, ଏଇଟା ସରଳତା, ସେଇ ଗଳା ବାଟରେ କେବଳ ପାର ହେଇକି ଯିବା, ନହେଲେ ତ ବହୁତ ଇଏ କେଉଁ ଭକ୍ତର ଲକ୍ଷଣ ଆମର ଅଛି ନା, କେଉଁ ଭକ୍ତ ଆମେ ହେଇଛେ ନା, ଭକ୍ତିର ସମସ୍ତ ପଢ଼ିଦିଅ ତ ଆମେ କେଉଁ ସ୍ତରରେ ଆମେ ଜାଣିଦେବା, ଏ ଦ୍ୱାଦଶ ଅଧ୍ୟାୟ ପଢ଼ିଦିଅ ଭକ୍ତି ଯୋଗ ଜାଣିଦେବା ଆମେ କେଉଁ ସ୍ତରର ଭକ୍ତ, ଭକ୍ତର ଲକ୍ଷଣ ଏକାଦଶ କନ୍ଦ ପଢ଼ିଦିଅ ଜାଣିଦେବା ଆମେ କେଉଁ ଭକ୍ତ, ତେଣୁ ଆମକୁ ଏଇ ସର୍ଟକଟ୍ ରୋଡ଼ଟା ଦରକାର, ଆଉ ସେଇଟା ଭଲ ଲୋକ ସବୁବେଳେ ପଚାରେ ନା ସର୍ଟ ରାସ୍ତାଟା କୁଡ଼ୁଛି, ଆଉ ଏଇଠି ଭକ୍ତରେ ପଚାରେ ନା ସର୍ଟ ରାସ୍ତାଟା କେଉଁଟା, ଏଇଟା ସର୍ଟ ରାସ୍ତା ଗୁରୁଦେବଟା କହୁଛନ୍ତି, ଏଇଟା ବିଦେଶ ଜଣେ ପ୍ରଶ୍ନ କରି ଗୁରୁଦେବ କହୁଛନ୍ତି, ଏଇଟା ସିମ୍ପଲେଷ୍ଟ ଆଣ୍ଡ ସର୍ଟ ସର୍ଟେଷ୍ଟ ୱେ, ଗୋଟେ ସରଳ ବିଶ୍ୱାସ କର, ଜଣେ ସାଧୁଙ୍କୁ ଶୁଦ୍ଧ ଭକ୍ତଙ୍କୁ ପୁରା ବିଶ୍ୱାସ କର, ଆଗେ ବିଶ୍ୱାସ କର, ତାପରେ ତ ପ୍ରୋଗ୍ରେସ୍ କରି ପଳେଇଯିବ। ପରମ୍ପରା ଆଚାର୍ଯ୍ୟଙ୍କୁ ବିଶ୍ୱାସ ନକଲେ ହବନି, ଶୁଦ୍ଧ ଭକ୍ତଙ୍କୁ ବିଶ୍ୱାସ ନକଲେ ହବନି, ଆଉ କିଛି ସରଳ ଆଉ ରାସ୍ତା ନାହିଁ। ହରେ କୃଷ୍ଣ, ଜୟ ଗ୍ରନ୍ଥର ଶ୍ରୀମଦ୍ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଏ ଗୌର ପ୍ରମାନନ୍ଦେ।